ଆଶା ଦିଏ। भगवान जी हरि भगवान पति दीजे संतुष्ट करे समाधि श्री सुखद गोस्वामी महाराज परीक्षित पहले वे त्रिलोकरे गुरु एवं वेदकर्ता अर्थात समस्त वेद भगवान द्वारा एक विभाग में आदिष्ट रही उद्धव बद्रिकाश्रम को गमन कले एवं भगवान श्रीकृष्ण विद्यान्वित समाधि योग आराधन निजुक्त जे भगवान श्रीकृष्ण ही वास्तव में त्रिलोक गुरु अटंती एवं से समस्त वेद ज्ञानर मौलिक उत्स अवश्य अद्वैत सत्य भगवान प्रकृत स्वरूप कथा जानवा बड़ दूर व्यापार एक वेद अध्ययन करी जानकारी भगवान के अद्वैत सत्य व्यक्तिगत उपदेश प्रत्यक्ष उपदेश दरकार संस्कृत भाव में दिव्य ज्ञान प्रमाण देखते श्रीमद भगवद गीता भगवान नकले भगवान को जानकारी नहीं जो भगवान श्रीकृष्ण ये धरा प्रकट होते अर्जुन और प्रति प्रदर्शन करते निसंदेह ये अर्जुन को युद्ध करने प्रेरणा निमित्त भगवद गीता कहते एवं भगवदगीतार से दिव्य ज्ञान को परिपूर्ण करने भगवान श्रीकृष्ण उद्धव को प्रत्येक भाव में उपदेश दे भगवान अभिलाष जे उद्धव अभिलाष पूरण करेंगे एपरि भगवदगीतार जहाँ कहुए नहीं से ज्ञान से प्रदान करेंगे जो मैंने वेदवाणी के अत्यंत आसक्त से जानकारी भगवान समस्त वेद ज्ञान उत्सव वेदाध्ययन करी जो व्यक्ति भगवान को बुझीपारे ना से उद्धव सदृष्टि भगवत भक्तों आश्रय ना उठे कारण भगवत ज्ञान मात्र अधिक अभिवृद्धि करेंगे ना श्री ब्रह्मचंद्र कहे केवल वेद पांडित्य अर्जन करी भगवान को जाना कष्ट व्यापार अटे कि उद्धव सदृष्ट भक्तों क्षण कले से भगवान सहजरी ना जाती भद्रिकाश्रम बास करें कृपा पोषण कर भगवान उद्धव को उपयुक्त प्रतिनिधि हिसाब से स्वीकृत प्रदान कर कथा कहने अधिकार प्रदान करे ये प्रकार अधिकार बिना कहीं भौतिक विज्ञान तथा बुझे ना कि प्रचार करते भगवान श्रीकृष्ण ये धराधाम प्रकृत होते से अनेक असाधारण कर्म करते से स्वर्ग राज्य पारिया पुष्प अनियमित मंदिरी यात्रा करते गुरु संगीत मृत पुत्र को जमराज कबल मुक्त कर अनियमित यात्रा करते अन्य ग्रह लोकमान कि प्रकार परेश अच्छी उद्धव निश्चित भाव जानते हैं जेपरी आम मैंने आंतरिक अन्य ग्रह मान संगे जानवाक अत्यंत आग्रही ठीक से समस्त मुनि ऋषि से सब विषय आग्रह उद्धव बद्रिकाश्रम को एक बार्ता विशेष भाव में प्रेरित होते से बार्ता नहीं से नारायण विग्रह निकट वार्ता नहीं वेद ज्ञान अपेक्षा ये बार्ता निश्चित भाव अधिक दूर मिलित यह निश्चिंद भगवान समस्त ज्ञान उत्स एवं उद्धव जरिया वार्ता श्री नरनारायण एवं अन्य मुनि प्रदान कराला ताेद ज्ञान किंतु ताक गृह ज्ञान एवं उद्धव सदृश एवं सुंदरवर्तन जरिया प्रदान करवर्तन श्रवण कले भाव में बुझाई पाए जे एक प्रकार गृह ज्ञान केवल भगवान को उद्धव जाना तेणु कहे कि भगवान को सदृश अटंती प्रत्येक जीव उद्धव सदृश भगवत स्तर में गुह वार्ताव हो पारती जदि से भगवान प्रेम में रहती तद्वारा से निजी भगवान अति अंतर्ग पार्थे करें एक प्रकार गुह ज्ञान उद्धव अर्जुन सदृश शुद्ध भगवान को केवल प्रदान कराए प्रचार करने निमित्त केवल श्रीमान दायित्व दि जाए ଏହା ଭଗବତୀ କାର୍ଯ୍ୟ ସିଦ୍ଧ ହୋଇଅଛି ଏବଂ ଯେଉଁ ବ୍ୟକ୍ତି ଏ ଜ୍ଞାନ ଲାଭ କରିବା ପ୍ରତି ଆଗ୍ରହୀ ସେ ତାହା ଏମାନଙ୍କ କ୍ରିୟାରେ ଲାଭ କରିପାରିବେ ଅନ୍ୟତା ନୁହେଁ। ଭଗବାନଙ୍କର ଏ ପ୍ରକାର ଅନ୍ତରଣ ବର୍ତ୍ତମାନଙ୍କ ବ୍ୟତୀତ ଅନ୍ୟ କାହାରି ସହାୟତାରେ ବ୍ୟକ୍ତି ଭଗବତ ଗୀତା କିମ୍ବା ସେ ଭାଗବତର ତତ୍ତ୍ୱ ଉନ୍ନତି କରିପାରିବ ନାହିଁ। ଶ୍ରୀ ବିଶ୍ୱନାଥ ଠାକୁରଙ୍କର ମତାନୁଯାୟୀ ଭଗବାନଙ୍କ ତିରୋଧାନ ତାଙ୍କ ବଂଶ ବା ଯଦୁବଂଶ ବଂଶର ରହସ୍ୟ ତାଙ୍କର ଆବିର୍ଭାବ ପରେ ପ୍ରାୟ 100 ବର୍ଷ ପର୍ଯ୍ୟନ୍ତ ରହସ୍ୟାଭୂତ ହୋଇ ରହିଯାଉଥିବ। ପ୍ରତ୍ୟେକ ଯଦୁବଂଶ ବଂଶର ରହସ୍ୟ କ'ଣ ତାହା ଜାଣିବା ପାଇଁ ଅତ୍ୟନ୍ତ ଗର୍ବ ହୋଇ କରୁଥିବେ ଏବଂ ସେ ରହସ୍ୟର ବାର୍ତ୍ତା ନିଶ୍ଚିତ ଭାବେ ଉପଲବ୍ଧି କରାଯାଇଥିବ ଏବଂ ଶ୍ରୀ ନରନାରାୟଣ ଏବଂ ଅନ୍ୟ ଶୁଦ୍ଧଭକ୍ତମାନଙ୍କୁ ଜଣାଇବା ପାଇଁ ଉଦ୍ୟମ ଜରିଆରେ ପତ୍ରିକା ସେମାନଙ୍କୁ ପଠାଯାଇଥିବ। ॐ ज्ञान ब्रह्मस्य ज्ञानमुद्राय चक्षुरुन्मीलितेन मन्त्रस्य श्रीगुरुवे नमः। ବାସଭବନରେ ଏ କଥା ଅନୁଷ୍ଠିତ ହୋଇଛି, ଇଶାନ୍ ସଣ୍ଡେ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଛି, ସେଥିପାଇଁ ଆମେ ଅନୁଷ୍ଠାନ ତରଫରୁ ତାଙ୍କୁ ଅଧିକ ଧନ୍ୟବାଦ ଅର୍ପଣ କରୁଛୁ। ଯଦି ଧାରାବାହିକ ଭାବରେ ଆମକୁ ଯଦି ଭାଗ କଥାବାର୍ତ୍ତା ଆଣିଛନ୍ତି, ତେଣୁ ଆଜି ଆମେ ତୃତୀୟ ସ୍ତର ଚତୁର୍ଥ ଅଧ୍ୟାୟ 32 ଶ୍ଳୋକ ଉପରେ ଆଲୋଚନା କରିବା। ଆମର ସମୟ 12:15 ହୋଇଗଲାଣି ଆଉ ତେଣୁ ଏଇ ଯେଉଁ ଭାଗବତର ତୃତୀୟ ସ୍କନ୍ଧ ଇଏ ଭଗବାନଙ୍କର ଜନ୍ମ ପ୍ରଦେଶ ବୋଲି କୁହାଯାଇଛି। ଭଗବାନଙ୍କର ଯେଉଁ ରହିଛନ୍ତି
ସବୁ ତ ଅସୁବିଧା ଆଗକୁ ପଳାଇ
ତେଣୁ ଅବଶ୍ୟ ମୋତେ କୁହାଯାଇନଥିଲା କଥା କହିବାକୁ ତେଣୁ ମୁଁ ପ୍ରିପେୟାର ହୋଇନଥିଲି, କିନ୍ତୁ ଏଇ ଯେଉଁ ସନ୍ଦେଶ ଦିଆଯାଇଛି ବିଶ୍ୱନାଥ ଚତୁର୍ଥଟାକୁ ତାଙ୍କ ଭାଷାରେ ଲେଖିଛନ୍ତି, ତେଣୁ ମୁଁ ସେଟାକୁ ଆଣିପାରୁନି। ଯାହା ହଉ, ଏଇ ଯେଉଁ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏ ଭାଗବତର ଇଏ ହେଉଛି ଭଗବାନଙ୍କର ଜଗନ୍ ପ୍ରଦେଶ ବୋଲି କୁହାଯାଉଥିବା ଜଙ୍ଗଲକୁ ତୁଳନା କରାଯାଇଛି। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଇଏ ହେଉଛି ଭଗବାନଙ୍କର ପାଦପଦ୍ମ, ଦୁଇଟି ପାଦପଦ୍ମ। ଏବଂ ଆମେ ଏଇ ତୃତୀୟ ସ୍କନ୍ଧରେ ଆମେ ପହଞ୍ଚି ପାରିଛେ 15 ବର୍ଷ ଭିତରେ ପ୍ରତିଶତ ଶ୍ଳୋକ କହି 15 ବର୍ଷ ଭିତରେ ଆମେ ତୃତୀୟ ସ୍କନ୍ଧ ପର୍ଯ୍ୟନ୍ତ ଶେଷ କରିସାରିଛେ। ତେଣୁ ଆହୁରି ଯେଉଁ ରହିଛନ୍ତି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଅନ୍ତତଃ ପକ୍ଷେ 100 ବର୍ଷ ଦରକାର ହେବ। ଅନ୍ତିମ ଶ୍ଳୋକ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ଅନ୍ତିମ ଶ୍ଳୋକ ପର୍ଯ୍ୟନ୍ତ ଆମେ ପାଠ କରିବା ପାଇଁ ଆଉ ଗୋଟିଏ 100 ବର୍ଷ ଦରକାର। 21ଶ ଶତକରେ ଏଇ କଥା ପୂରଣ ହେଇପାରେ। ଯାହା ହଉ, ପ୍ରଭୁପାଦଙ୍କର କୃପାରୁ ଏ 10,000 ବର୍ଷ ଧରି ଚାଲିବ। 100 ବର୍ଷଟା ବଡ଼ କଥା ନୁହଁ, 10,000 ବର୍ଷ ଧରି ଚାଲିବ ଏଇ ଇସ୍କନ୍ କୃଷ୍ଣ ଚେତନ ଆନ୍ଦୋଳନ। ତେଣୁ ଏ ଯେଉଁ ପ୍ରଥମ 4ଟି ଅଧ୍ୟାୟ ତୃତୀୟ ସ୍କନ୍ଧର ଏଇ ପ୍ରଥମ 4ଟି ଅଧ୍ୟାୟ ଇଏ ହେଉଛି ଉଦ୍ଧବ ବିଦୁର ସମ୍ବାଦ। ଯେଉଁମାନେ ପ୍ରକୃତରେ ଭାଗବତ ଶ୍ରବଣ କରିବା ପାଇଁ ଆଗ୍ରହୀ ସେମାନେ ଜାଣିବେ ଯେ ପ୍ରକୃତରେ ଯେତେବେଳେ ମହାଭାରତ ଯୁଦ୍ଧ ପୂର୍ବରୁ ବିଦୁର ଚାଲିଯାଇଥିଲେ, ତାଙ୍କର ରାଜ୍ୟ ତ୍ୟାଗ କରି ପ୍ରଧାନମନ୍ତ୍ରୀ ପଦକୁ ତ୍ୟାଗ କରି ସେ ଚାଲିଯାଇଥିଲେ ତୀର୍ଥ ଭ୍ରମଣ କରିବା ପାଇଁ। କାହିଁକି ନା ଯେତେବେଳେ ଭଗବାନ ଆସିଥିଲେ ଶାନ୍ତି ସନ୍ଦେଶ ଦେବା ପାଇଁ, ପାଣ୍ଡବମାନେ 12 ବର୍ଷ କାଳ ବନବାସ କରି 1 ବର୍ଷ କାଳ ଅଜ୍ଞାତବାସ କରି ଯେତେବେଳେ ଆସିଲେ ସେତେବେଳେ ଯୁଧିଷ୍ଠିର ମହାରାଜ ଭଗବାନ ପଠାଇଲେ ଶାନ୍ତି ଦୂତ ହିସାବରେ। ଏ ତୃତୀୟ ସ୍କନ୍ଧରେ ଯୁଦ୍ଧ ସମ୍ବାଦ ସେଟା କୁହାଯାଇଛି, ପାର୍ଥ ରହିତ ସଭାୟା ଜଗ ଗୁରୁ ଜାତି ଜଗତ କୃଷ୍ଣ ନତାନି ପୁଂସା ମମୃତାୟନାନି ରାଜୋରୁମେନିକ୍ଷତ ପୁଣ୍ୟରେଖା। ଭଗବାନ କୁ ପଠାଇଲେ ପାର୍ଥ, ଯଦାଚ ପାର୍ଥ କହିଲେ ପୃଥାଙ୍କ ପୁତ୍ର ଅର୍ଜୁନକୁ କୁହାଯିବ, ଭୀମକୁ କୁହାଯିବ, ଯୁଧିଷ୍ଠିରଙ୍କୁ କୁହାଯିବ, ସମସ୍ତେ ପୃଥା ପୁତ୍ର ପାର୍ଥ ବୋଲି କୁହାଯିବ। ତେଣୁ ଯୁଧିଷ୍ଠିର ମହାରାଜ ବିଶେଷ ଭାବରେ ଭଗବାନଙ୍କୁ ପ୍ରେରଣ କଲେ ହସ୍ତିନାପୁର ଯେ ବର୍ତ୍ତମାନ ପାଣ୍ଡବମାନେ ତାଙ୍କର ସର୍ତ୍ତ ରକ୍ଷା କରି ବନବାସ ସାରି ଶେଷ କରି ଅଜ୍ଞାତବାସ ଶେଷ କରି ଫେରି ଆସିଛନ୍ତି ତେଣୁ ତାଙ୍କର ନ୍ୟାଯ୍ୟ ଦାବି ପ୍ରଦାନ କରନ୍ତି। ତାଙ୍କର ନ୍ୟାଯ୍ୟ ଦାବି ହେଉଛି ସମଗ୍ର ପୃଥିବୀର ସେ ସମ୍ରାଟ। ତେଣୁ ଭଗବାନ ମୋତେ ଯାଇକି ସେ କଥା କହିଲେ ଯଦାହତ ପାର୍ଥ ପରିଚ ସେବାୟ ଜଗଦ୍ଗୁରୁ ଭଗବାନ ଅଛନ୍ତି ଜଗଦ୍ଗୁରୁ। ଏଠି ମୋତେ କୁହାଯାଇଛି ଜଗଦ୍ଗୁରୁ କଥା କୁହାଯାଉଛି ଏବଂ ତ୍ରୈଲୋକ୍ୟ ଗୁରୁ ନା ତ୍ରିଲୋକର ଗୁରୁ ହେଉଛି ଭଗବାନ ଜଗଦ୍ଗୁରୁ ସିଏ। ତେଣୁ ଜଗଦ୍ଗୁରୁ ଗଲେ ପାର୍ଥ ଯୁଧିଷ୍ଠିର ମହାରାଜ ପଠେଇବେ ଶାନ୍ତି ଦେଶ ହିସାବରେ ମେସେଞ୍ଜର ହିସାବରେ ଯାଇଛନ୍ତି ଗୁପ୍ତ ହିସାବରେ ଗଲେ ଭଗବାନ ପାଣ୍ଡବମାନଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରିଛନ୍ତି। ତେଣୁ ଯାଇକିରି ଯେତେବେଳେ ପରପକ୍ଷ ପରମାନଙ୍କ ପାଖରେ ଯାଇକି ତାଙ୍କର ଯେଉଁ ରହିଛି ଦାବି ଉପସ୍ଥାପନ କଲେ ସେତେବେଳେ ଦୁର୍ଯ୍ୟୋଧନ କିଛି ଶୁଣିଲା ନାହିଁ। ନଦାନୀ ପୁଂସା ମୁକ୍ତା ୟନାନୀ ଭଗବାନ ଯଦିଓ ବହୁତ ଅମୃତପୂର୍ଣ୍ଣ କଥା ଭଗବାନ କଥା ଆମେ ଯେତେବେଳେ କହୁଛେ ତେବେ କଥା ଅମୃତମ କୁହାଯାଉଛି ଭଗବାନ କଥା ହେଉଛି ଅମୃତ। ଆଉ ଭଗବାନ ଯେତେବେଳେ ସିଧାସଳଖ କହୁଥିବେ ତାଙ୍କର କଥା କେତେ ଅମୃତ ନ ହୋଇଥିବ ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଯଦି ଉଦ୍ଧବ ବୁଦ୍ଧରୁ କହୁଛନ୍ତି ଏଇଟା ମୋତେ ସୁଖଦେବ ଗୋସ୍ୱାମୀ ବୁଦ୍ଧରୁ ପରୀକ୍ଷିତ କହୁଛନ୍ତି। ନଦାନି ପୁଂସା ଅମୃତା ୟନାନି ଅତି ଅମୃତପୂର୍ଣ୍ଣ କଥା ଜଗଦ୍ଗୁରୁ ସିଏ ତାଙ୍କ କଥା ଯଦି ସମସ୍ତେ ଗ୍ରହଣ କରିବେ ତାହେଲେ ଜଗତରେ ଶାନ୍ତି ରହିବ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ସମସ୍ତେ ଶାନ୍ତିରେ ରହିପାରିବେ। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ମା କରିଛି ସୁଖ ମା କରେ ଭଗବାନଙ୍କ ସବୁ ଯଦି ମାନିକି ଚଳିବେ ତାହେଲେ ସମସ୍ତେ ଆନନ୍ଦରେ ରହିବେ ସମସ୍ତେ ଶାନ୍ତିରେ ରହିବେ। କିନ୍ତୁ ନଦାନି ପୁଂସାନୃଦାୟନାନି ରାଜରୁ ବେନି ରାଜା ଯେ ଦୁର୍ଯ୍ୟୋଧନ ସେ ଗ୍ରହଣ କଲେ ନାହିଁ ଭଗବାନ କଥାକୁ ଗ୍ରହଣ କଲେ ନାହିଁ ଯଦିଓ ଅମୃତପୂର୍ଣ୍ଣ କଥା କିନ୍ତୁ ସେ ଗ୍ରହଣ କଲେ ନାହିଁ। ତେଣୁ କ୍ଷେତପୂର୍ଣ୍ଣରେ ଏଇଟା ତାଙ୍କର ଯାହା କିଛି ପୂର୍ଣ୍ଣ ଥିଲା ସେସବୁ ନଷ୍ଟ ହୋଇଗଲା। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରି ଫେରିଆସିଲେ ଫେରିଆସିଲା ପରେ ଧୃତରାଷ୍ଟ୍ର ମହାରାଜ ବିଦ୍ରୋହକୁ ଡକେଇଲେ କହିଲେ ଏଭଳି ଭାବରେ ଭଗବାନ ଆସିଲେ ଆମର ପୁତ୍ର ତାଙ୍କର କଥା ଗ୍ରହଣ କଲେ ନାହିଁ ବର୍ତ୍ତମାନ କ'ଣ କରିବା। ତେଣୁ ବିଦୁର ବିଦୁର ନୀତି ପ୍ରସିଦ୍ଧ ବିଦୁର ନୀତି ରହିଛି। ବିଦୁର କହିଲେ ଯେ ଆପଣଙ୍କର ଏଇ ପୁତ୍ର ଏ ପାପର ଗୋଟେ ମୂର୍ତ୍ତିମତ ଅବଦା ତେଣୁ ଆପଣ ଭଗବାନ କଥା ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ଏଇ ଆପଣଙ୍କ ପୁତ୍ର ପ୍ରକୃତ ପୁତ୍ର ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ସମସ୍ତେ ବିନାଶ ହେବେ ସମସ୍ତ ସମଗ୍ର ବଂଶ ଆପଣ ବିନାଶ ହେବ। ଏହିଭଳି ଭାବରେ କହିବାରୁ ଦୁର୍ଯ୍ୟୋଧନ ବହୁତ କୃତ ପ୍ରକାଶ କରି ବିଦୁରଙ୍କୁ ବିଦାୟ କରିଦେଲେ। ତେଣୁ ବିଦୁର ଚାଲିଯାଇଥିଲେ ତୀର୍ଥଭ୍ରମଣ କରିବା ପାଇଁ ଚାଲିଯାଇଛି। 35 ବର୍ଷ କାଳ ତୀର୍ଥଭ୍ରମଣ କରି ଫେରୁଛନ୍ତି। ତେଣୁ ଏଇ ଯେଉଁ କଥା ହେଉଛି ଇଏ ହେଉଛି ବୃନ୍ଦାବନରେ ବୃନ୍ଦାବନରେ ବିଦୁର ଉଦ୍ଧବ ସମ୍ବାଦ ଚାଲିଛି। କିନ୍ତୁ ଆପଣ ପ୍ରଥମ ଶୁଣ 13 ଅଧ୍ୟାୟରେ ଯେଉଁ କଥା ଅଛି ଉଦ୍ଧବ ବିଦୁର ଯାଇଛନ୍ତି ହସ୍ତିନାପୁରକୁ ଯେଉଁଠି ଯୁଧିଷ୍ଠିର ମହାରାଜ ରାଜା ଆଣିଛନ୍ତି ଏବଂ ସେ ତାଙ୍କୁ ସ୍ୱାଗତ କରିଛନ୍ତି ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ପ୍ରକୃତ କ୍ରମ ହେଉଛି ଏଠି ଯେଉଁ ଶ୍ରବଣ କରୁଛନ୍ତି ବିଦୁର ଉଦ୍ଧବ ସମ୍ବାଦ ଆ ପରେ ବିଦୁର ଯିବେ ମୈତ୍ରମଣିପକ ହରିଦ୍ୱାର ଏବଂ ଉଦ୍ଧବ ଯିବେ ବଦ୍ରିକାଶ୍ରମ ଏବଂ ତ୍ରୈଲୋକ୍ୟ ଗୁରୁଣା ସନ୍ଧିଷ୍ଠ ଶବ୍ଦ ଯୋଉଣିନା ବଦ୍ରିକାଶ୍ରମ ଆସାନ୍ତି ବଦ୍ରିକାଶ୍ରମକୁ ସେ ଗଲେ ଉଦ୍ଧବ। ତେଣୁ ଇଏ ବିଦୁର ଭାବରେ କେଉଁଠିକି ନା ହରିଦ୍ୱାର ହରିଦ୍ୱାର ଯାଇ ମୈତ୍ରମଣିଙ୍କ ପାଖରେ ଭଗବାନ କଥା ଶ୍ରବଣ କରିଛନ୍ତି ଭଗବାନ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୈତ୍ରମଣିଙ୍କୁ ଏଇସବୁ ମୁଁ ଯେଉଁ ଜ୍ଞାନ ଦେଉଛି ଏଇ ଜ୍ଞାନକୁ ବିଦୁରଙ୍କୁ ପ୍ରଦାନ କରିବେ। ତେଣୁ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବିଦୁର ମୈତ୍ର ସମ୍ବାଦ ଅଛି ଏବଂ ଚତୁର୍ଥ ସ୍କନ୍ଧ ପରେ ବିଦୁର ଯିବେ କେଉଁଠିକି ନା ହସ୍ତିନାପୁର ଯେଉଁଠି ରାଜା ହେଇଛନ୍ତି ବର୍ତ୍ତମାନ ଯୁଧିଷ୍ଠିର ମହାରାଜ ସେସବୁ କଥା ସେ କଥା ପ୍ରଥମ ସ୍କନ୍ଧ 13 ଅଧ୍ୟାୟ ବର୍ଣ୍ଣନା କରାଯାଇଥାନ୍ତି। ତେଣୁ ସେ ଆମକୁ କ୍ରମଟା ବୁଝିବାକୁ ପଡ଼ିବ। ଯାହା ହେଉ ତେଣୁ ଏଠି କୁହାଯାଉଛି ବିଦୁର ଉଦ୍ଧବ ଯେଉଁ ସମ୍ବାଦ ଚାଲିଛି ଏଠି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପରୀକ୍ଷିତ ଏହିଭଳି ଭାବରେ ଏବଂ ତ୍ରୈଲୋକ୍ୟ ଗୁରୁଣା ଆମକୁ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଯାଦବପୁର ଧ୍ୱଂସ ହୋଇଗଲା ପରେ ସେ ସମୟରେ ଭଗବାନ ବହୁତ ଆନନ୍ଦରେ ତାଙ୍କର କୂଳର ବୟସର ସଂଖ୍ୟା କେତେ ଆମେ କହିଥିଲେ ଭଲ 3 କୋଟିରୁ ଉର୍ଦ୍ଧ ହେଉଛନ୍ତି ତାଙ୍କର କେବଳ ଶିକ୍ଷକମାନଙ୍କ ସଂଖ୍ୟା। ସେଇଥିରୁ ଆମେ ଅନୁମାନ କରିବା ଯଦି ଦାଦା କୂଳର ବଂଶ କେତେ ହେଇଯିବ, କେବଳ ଆଚାର୍ଯ୍ୟମାନଙ୍କ ସଂଖ୍ୟା ହେଉଛି 3 କୋଟିରୁ ଅଧିକା। ଏବେ ତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସମସ୍ତ ଯଦୁବଂଶ ଯେତେ ସବୁ ଯଦବମାନେ ସେ ସବୁ ରହିଥିଲେ ଯଦୁବଂଶରେ ସବୁ ଆସୁଛନ୍ତି, ଏବଂ ପୌରମାନେ ଏମାନେ ପୁରୁବଂଶରେ ଆସୁଛନ୍ତି। ଯଦୁବଂଶର ଯେଉଁ ପାଞ୍ଚ ପୁତ୍ର, ଏଇ ପାଞ୍ଚ ପୁତ୍ରର ସବୁ ସନ୍ତାନମାନେ ସେଇ ବଂଶଧରମାନେ ଏଇସବୁ ଭଗବାନ କ୍ରୀଡ଼ାରେ ସବୁ ଭାଗ ନେଇଥିଲେ। ସେହିଭଳି ଭାବରେ ଯଦୁବଂଶ ଧ୍ୱଂସ ହେଲା ପରେ ଭଗବାନ ବହୁତ ଆନନ୍ଦରେ ବହୁତ ଶାନ୍ତିରେ ବସିଛନ୍ତି ପ୍ରଭାସ କ୍ଷେତ୍ରରେ। ପ୍ରଭାସ କ୍ଷେତ୍ରରେ ଯେଭଳି ଭାବରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି, ସେହିଭଳି ଭାବରେ ଭଗବାନ ଉଦୟ ହୋଇଥିଲେ ମଥୁରାରେ, ପୂର୍ବ ଦିଗରେ ଉଦୟ ହୋଇଥିଲେ ଏବଂ ଅସ୍ତ ହେଲେ ପଶ୍ଚିମ ଦିଗରେ ପ୍ରଭାସ କ୍ଷେତ୍ରରେ ଗୁଜୁରାଟ। ଗୁଜୁରାଟ ହେଉଛି ପ୍ରଭାସ ସୋମନାଥ ମନ୍ଦିର ପାଖରେ ନିକଟରେ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ଆନନ୍ଦରେ ସେଠି ବସିଛନ୍ତି, କାରଣ ଭଗବାନ ତାଙ୍କର ବିରାଟ ସାଙ୍ଗ କରିବେ। ତେଣୁ ଯଦିଓ ସେ ତା ପୂର୍ବରୁ ଉଦ୍ଧବଙ୍କୁ ନିର୍ଦ୍ଦେଶ ଦେଇଥିଲେ ତୁମେ ପଳେଇଯାଅ ଅଧିକାଶ୍ରମକୁ, କିନ୍ତୁ ସେ ଯାଇନଥିଲେ। ତେଣୁ ଭଗବାନ ବିରାରେ ପୁଣି ସେ ତାଙ୍କ ପାଖରେ ଆସି ପହଞ୍ଚନ୍ତି ଏବଂ ଯେତେବେଳେ ଉଦ୍ଧବ ଆସି ପହଞ୍ଚନ୍ତି ସେ ପ୍ରଭାସ କ୍ଷେତ୍ରରେ, ଏବେ ମଧ୍ୟ ସେ ସ୍ଥାନଟି ଅଛି ଯେଉଁ ସ୍ଥାନରେ ଗୋଟେ ଅଶ୍ୱତ୍ଥ ବୃକ୍ଷ, ଛୋଟିଆ ଅଶ୍ୱତ୍ଥ ବୃକ୍ଷ ବର୍ତ୍ତମାନ ମଧ୍ୟ ରହିଛି। ସେଇଠି ଭଗବାନ ଆଉ ଯେଉଁ ବସିଥିଲେ ସେ ବୃକ୍ଷକୁ, ଏବଂ ସେଇଠି ମୈତ୍ରମୁନି ଆସି ଭଗବାନଙ୍କ ଇଚ୍ଛା କ'ଣ ଆସି ପହଞ୍ଚିଗଲେ। ଭଗବାନ ତାଙ୍କୁ ଫୋନ୍ କରିନଥିଲେ ବା ଖବର ଦେଇନଥିଲେ ଆସିବା ପାଇଁ, ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି, ଭଗବାନ ଯାହା ଚାହିଁବେ ତା ହେବ। ତେଣୁ ମୈତ୍ରମୁନି ଆସି ପହଞ୍ଚିଗଲେ, ସେଇଠି ପହଞ୍ଚିଯାଇଛନ୍ତି ଏବଂ ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି, ଏବଂ ଉଦ୍ଧବ ଯେତେବେଳେ ଆସିଲେ ଭଗବାନ ତାଙ୍କୁ ଇସାରା ଦେଇଦେଲେ। ତେଣୁ ଉଦ୍ଧବ ସେଠି ବସିକରି ଭଗବାନଙ୍କଠାରୁ କଥା ଶ୍ରବଣ କରୁଛନ୍ତି। ଏସବୁ ଜ୍ଞାନ ଭାଗବତ ଏକାଦଶଖଣ୍ଡ ଷଷ୍ଠ ଅଧ୍ୟାୟରୁ 29 ଅଧ୍ୟାୟ ପର୍ଯ୍ୟନ୍ତ ଏହି 24 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ସେସବୁ ଅଧ୍ୟାୟ ସେଠି ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଯେଉଁ ତତ୍ତ୍ୱ ଏକାଦଶଖଣ୍ଡରେ ସବୁ ତତ୍ତ୍ୱ ବର୍ଣ୍ଣନା କରାଯାଇଛି। ଆମ ମନ୍ଦିରରେ ବର୍ତ୍ତମାନ ଦଶମ ସ୍କନ୍ଧର ଲୀଳା ସବୁ ଚାଲିଛି, ଭଗବାନଙ୍କ ଲୀଳା ସବୁ। ଭଗବାନଙ୍କ ଲୀଳାକୁ ବୁଝିବା ପାଇଁ ହେଲେ ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ଜଣେ ପାଠ କରିବେ, ତାହେଲେ ସେ ଯୋଗ୍ୟ ହେବେ ଭାଗବତର ଦଶମ ସ୍କନ୍ଧରେ ଯେଉଁ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଉଛି ତାକୁ ବୁଝିବା ପାଇଁ। ଏବଂ ଖାଲି ବୁଝିଲେ ହେବ ନାହିଁ, ତାକୁ ତତ୍ତ୍ୱରେ ଜାଣିବାକୁ ପଡ଼ିବ, ସେଇଟା ଏକାଦଶ ସ୍କନ୍ଧରେ ବୁଝିବାକୁ ପଡ଼ିବ। ତେଣୁ ଆମ ଶିଶୁ ଗୌରବ ମହାରାଜ କହନ୍ତି, ଯେଉଁମାନେ ଭାଗବତ ଦଶମ ସ୍କନ୍ଧରେ ଲୀଳା ଶ୍ରବଣ କରୁଛନ୍ତି ସେମାନେ ଯଦି ଏକାଦଶ ସ୍କନ୍ଧର ତତ୍ତ୍ୱକୁ ନ ବୁଝିବେ ତାହେଲେ ତାଙ୍କର ପତନ ହୋଇଯିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଅହମ୍ ଏ ସର୍ବଦା ଜ୍ଞାନ ଭୋକ୍ତା ଚ ପ୍ରଭୃତ ଚ ନ ତୁ ମା ଜ୍ଞାନାଦି ତତ୍ତ୍ୱେ ନାଥ ଶ୍ରବଣ ଦିଦି। ଭଗବାନ କିଭଳି ଉପଭୋଗକାରୀ ଏଇଟାକୁ ଯେଉଁମାନେ ତତ୍ତ୍ୱରେ ନ ଜାଣିବେ ତାଙ୍କର ପତନ ହୋଇଯିବ। ତେଣୁ ଏଠି କୁହାଯାଉଛି ସୁଗତ ଗୋସ୍ୱାମୀ କହୁଛନ୍ତି ପରିଚିତ ମହାରାଜଙ୍କୁ, ଏବଂ ତ୍ରୈଲୋକ୍ୟ ଗୁରୁଣା, ଏଇଭଳି ଭାବରେ ତ୍ରିଲୋକର ଗୁରୁ ଭଗବାନ ଅଛନ୍ତି, ତ୍ରିଲୋକର ଗୁରୁ। ଆଜି ଗୁରୁ ଶିଷ୍ୟ ପରମ୍ପରା ଯେଉଁ ରହିଛି, ଏ ପରମ୍ପରା ଭଗବାନଙ୍କର ଆସୁଛି। ବସୁଦେବଂ ସୁତଂ ବନ୍ଦେବଂ କଂସ ଚାରୁର ମର୍ଦନଂ ଦେବକୀ ପରମାନନ୍ଦଂ କୃଷ୍ଣ କନ୍ଦେ ଜଗଦ୍ଗୁରୁ। ଆଜି ସମସ୍ତେ କହୁଛନ୍ତି ଆମେ ଜଗଦ୍ଗୁରୁ, ବହୁତ ସମ୍ପ୍ରଦାୟ କହୁଛନ୍ତି, ଘୋଷଣା କରୁଛନ୍ତି, ଦାବି କରୁଛନ୍ତି ଆମ ଜଗଦ୍ଗୁରୁ। କିନ୍ତୁ ଜଗଦ୍ଗୁରୁ ଯିଏ ହେବେ ସେ ଜଗଦ୍ଗୁରୁ ପ୍ରକୃତ ଜଗଦ୍ଗୁରୁ ପୋଷ୍ଟଟା ଏପର୍ଯ୍ୟନ୍ତ ଫିଲ୍ ଅପ୍ ହେଇପାରେ ନାହିଁ, ଭ୍ୟାକାଣ୍ଟ ରହିଛି। ଜଗଦ୍ଗୁରୁ ଫିଲ୍ ଅପ୍ ଯେ ବ୍ରହ୍ମା ଅଛନ୍ତି ଜଗଦ୍ଗୁରୁ, ତିନି ବ୍ରହ୍ମଦାଜ ଆଦି କବାଇ ଭାଗବତ ପ୍ରଥମ ଶ୍ଳୋକରେ ଏକଥା କୁହାଯାଉ, ବ୍ରହ୍ମା ଅଛନ୍ତି ଜଗଦ୍ଗୁରୁ, ଯିଏକି ଭଗବାନ ତାଙ୍କ ହୃଦୟରେ ଏସବୁ ଜ୍ଞାନ ପ୍ରଦାନ କଲେ। କିନ୍ତୁ ବ୍ରହ୍ମା ଯେହେତୁ ଜଗଦ୍ଗୁରୁ, ସେ କହୁଛନ୍ତି ମୋତେ ଯିଏ ଜଗଦ୍ଗୁରୁ କହନ୍ତି ସେମାନେ ପ୍ରକୃତରେ ଭଗବାନଙ୍କ ମାୟାରେ ମୋହିତ ହେଇକି ମୋତେ କହୁଛନ୍ତି ଜଗଦ୍ଗୁରୁ ବୋଲି ଦ୍ୱିତୀୟ ପଞ୍ଚମଧ୍ୟ ସୀତା କହୁଛନ୍ତି, ତସ୍ମୈ ନମ ଭଗବତେ ବାସୁଦେବା ଧିମୈ ଜନ୍ମାୟା ପୂଜୟା ମାନ୍ ବଦନ୍ତି ଜଗଦ୍ଗୁରୁ। ଯେ ଜଗଦ୍ଗୁରୁ ସେ କହୁଛନ୍ତି କଥା, ମୁଁ ସେଇ ଭଗବାନଙ୍କୁ ପ୍ରଣାମ କରୁଛି, ତସ୍ମୈ ନମ ଭଗବତେ ବାସୁଦେବା ଧିମୈ, ସେ ବାସୁଦେବଙ୍କୁ ମୁଁ ଧ୍ୟାନ କରୁଛି ଯାହାଙ୍କ ମାୟାରେ ମୋହିତ ହୋଇ ଯାହା ମାୟା ଦୁର୍ଜୟା ମାନ ବଦଳି ଜଗଦ୍ଗୁରୁ ମୋତେ ଲୋକମାନେ ଜଗଦ୍ଗୁରୁ ବୋଲି କହନ୍ତି। ବ୍ରହ୍ମା କହୁଛନ୍ତି ନାରଦଙ୍କ କଥା। ତେଣୁ ପ୍ରକୃତରେ ଜଗଦ୍ଗୁରୁ କୌଣସି ଫ୍ୟାକେଟ୍ ରହିଛି, ଏହି ଜଗଦ୍ଗୁରୁ ଦାବି କରନ୍ତି ନାହିଁ, କିନ୍ତୁ ଯେଉଁମାନେ ଦାବି କରନ୍ତି ପ୍ରକୃତରେ ସେମାନେ ଜଗଦ୍ଗୁରୁ ନୁହନ୍ତି। ଜଗଦ୍ଗୁରୁ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ଭଗବାନ ମଧ୍ୟ କହୁଛନ୍ତି ନା ମୁଁ ଜଗଦ୍ଗୁରୁ ନୁହଁ, ମୋର ଗୁରୁଜଣ ଅଛନ୍ତି ରାଧିକା। ଆମର ମନେ ଅଛି ଥରେ ସେ ମହାରାଜ କ୍ଲାସ୍ କଥା କହୁଥିଲେ, ଜଗଦ୍ଗୁରୁ କିଏ ଅନ୍ୟମାନେ ଯେଉଁ କହିଲେ ଭଗବାନ କୃଷ୍ଣ, ସେତେବେଳେ ସେ କହିଲେ ନା ଭଗବାନ କୃଷ୍ଣ କହୁଛନ୍ତି, ମୋର ଗୁରୁ ହେଉଛନ୍ତି ରାଧିକା। ରାଧିକା ଗୁରୁ ଆମେ ଶିଷ୍ୟ ନଟ,
ଶିଷ୍ୟ ନଟ
ନାନା ସଦା ନାନା ନାଚାଏ ଉଦ୍ଭଟ, ଭଗବାନଙ୍କୁ ନଚଉଛନ୍ତି ରାଧାରାଣୀ, ଯେ ଜଗଦ୍ଗୁରୁ ସିଏ କହୁଛନ୍ତି ରାଧିକା ହେଉଛନ୍ତି ଜଗଦ୍ଗୁରୁ। ଏବଂ ରାଧିକା ମଧ୍ୟ କହୁଛନ୍ତି ଯେ ପ୍ରକୃତରେ ମୋର କୌଣସି ଭକ୍ତି ନାହିଁ। ତେଣୁ ଏଇଭଳି ଭାବରେ ଜଗଦ୍ଗୁରୁ କୌଣସି ଏପର୍ଯ୍ୟନ୍ତ ଭ୍ୟାକେଣ୍ଟ ରହିଛି। ଯାହା ପ୍ରକୃତରେ ଜଗଦ୍ଗୁରୁ ହେଉଛନ୍ତି ଭଗବାନ। ତେଣୁ ସୁଖଦେବ ଗୋସ୍ୱାମୀ ଯିଏକି ଗୁରୁ ପରମ୍ପରାରେ ଆସୁଛନ୍ତି ସେ ଜାଣିଛନ୍ତି ଏ କଥା। ତେଣୁ ସେ କହୁଛନ୍ତି ଏବଂ ତ୍ରୈଲୋକ୍ୟ ପୁରୁଣା, ଏ ଚାରୋଟି ଯେଉଁ ପରମ୍ପରା ରହିଛି ଗୁରୁ ଶିଷ୍ୟ ପରମ୍ପରା ରହିଛି, ଏ ଜ୍ଞାନକୁ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ଗ୍ରହଣ କରିବା କଥା। ମନ ଇଚ୍ଛା ଆମର କିଛି ବୁଦ୍ଧି ହେଇଗଲା, ଆମେ ବେଦ ଅଧ୍ୟୟନ କରି ବା ଗୀତା ଅଧ୍ୟୟନ କରି ବା ଭାଗବତ ଅଧ୍ୟୟନ କରି ଆମେ ଜାଣିଥିବା ଭଗବାନଙ୍କୁ ନା, ଏ ଜ୍ଞାନ ପ୍ରାପ୍ତ ହେଲେ ସେଥିପାଇଁ ଭଗବାନ କହୁଛନ୍ତି, ଭଗବତ ଗୀତାରେ ଭଗବାନ କହିଛନ୍ତି ତଦ୍ବିଧି ମଣିପାତେନ ପରିପ୍ରଶ୍ନେନ ସେବୟା ଉପଲକ୍ଷେ ଯେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ। ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ପରମ୍ପରାରେ ଆସୁଥିବା ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏ ଜ୍ଞାନକୁ ପ୍ରାପ୍ତ ହେବା। ଏବଂ ଭାଗବତରେ ମଧ୍ୟ ଗୁରୁ ମଧ୍ୟ ଗୁରୁ କଥା କହିବେ, ଆଚାର୍ଯ୍ୟ ମା ନିଜାନିଆ, ଆଚାର୍ଯ୍ୟଙ୍କୁ ଗୁରୁଙ୍କୁ ମୋର ପ୍ରତିନିଧି ବୋଲି ଜାଣିବ, ତାଙ୍କଠାରୁ ଏ ଜ୍ଞାନ ପ୍ରାପ୍ତ ହୋଇପାରିବ। ତେଣୁ ପଦ୍ମପୁରାଣରେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ଯେ କଳିଯୁଗରେ ଚାରୋଟି ସମ୍ପ୍ରଦାୟ ରହିଛି, ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ, ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବ କୀର୍ତ୍ତି ପାବନ। ଏହି ଚାରୋଟି ସମ୍ପ୍ରଦାୟ କଳିଯୁଗରେ ଅନୁମୋଦିତ ସମ୍ପ୍ରଦାୟ। ଅନୁମୋଦିତ ସମ୍ପ୍ରଦାୟ କହିଲେ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ସେ ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରେ ଆମ ପାଖକୁ ଆସୁଛି। ଆମେ ମନକଳ୍ପନାରେ ଜ୍ଞାନ କହୁନାହୁଁ, କଥା କହୁନାହୁଁ, ଗୁରୁ ଶିଷ୍ୟ ପରମ୍ପରାରେ ଜ୍ଞାନ ଆସୁଛି। ତେଣୁ ଏ ପରମ୍ପରାରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେବେ ସେମାନେ ପ୍ରକୃତ ଜ୍ଞାନୀ, ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ ଏବଂ ସେମାନେ ମଧ୍ୟ ଏ ଜ୍ଞାନକୁ ବିତରଣ କରିପାରିବେ। ତେଣୁ ଉଦ୍ଧବ ସେହିଭଳି ଭାବେ ପରମ୍ପରାରେ ଆସୁଛନ୍ତି ଯିଏକି ବର୍ତ୍ତମାନ ଏ ଜ୍ଞାନକୁ ବିତରଣ କରିବେ। ଭଗବାନ କହିବେ ତୁମେ ଯାଅ, ପଦକ୍ଷେପ ସନ୍ଦେଶ ଦେଇଛନ୍ତି ଯାହା ହଉ। ତେଣୁ ଏଇ ଯେଉଁ ଚାରୋଟି ସମ୍ପ୍ରଦାୟ, ଇଏ ହେଉଛି ସ୍ତ୍ରୀ ସମ୍ପ୍ରଦାୟ, ଗୋଟିଏ ସମ୍ପ୍ରଦାୟ ହେଉଛି ସ୍ତ୍ରୀ ବା ଲକ୍ଷ୍ମୀ ସମ୍ପ୍ରଦାୟ। ଲକ୍ଷ୍ମୀଦେବୀ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଭଗବାନ ସବୁବେଳେ ସେବା କରୁଛନ୍ତି ସେ ଲକ୍ଷ୍ମୀଦେବୀ, ତେଣୁ ତାଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ତାଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ସିଏ ପରମ୍ପରାରେ ଆସୁଛନ୍ତି ସ୍ତ୍ରୀ ସମ୍ପ୍ରଦାୟ, ଯେଉଁ କଳିଯୁଗରେ ସେ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ସେହିଭଳି ଭାବରେ ଆମେ ଯେଉଁ ସମ୍ପ୍ରଦାୟ ରହିଛେ ଇଏ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଯେଉଁ ସମ୍ପ୍ରଦାୟ ବ୍ରହ୍ମାଙ୍କଠାରୁ ଆସୁଛି, ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଭାଗବତର ଆରମ୍ଭରେ କଥା କହିଯାଇଛି ତେନେ ବ୍ରହ୍ମ ଦାତ ଆଦି କବୟେ, ବ୍ରହ୍ମାଙ୍କୁ ଭଗବାନ ତାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ସେ ସେ ମୂଳ ଗୁରୁ ହୋଇଛନ୍ତି ଆଦି କବି, ସେ ହେଉଛନ୍ତି ପ୍ରକୃତ ସୃଷ୍ଟିକର୍ତ୍ତା ହୋଇଯାଇଛନ୍ତି ସେ ଜ୍ଞାନ ପ୍ରାପ୍ତ ହୋଇ। ସେହିଭଳି ଭାବରେ ଯେଉଁ କହିଲି କଳିଯୁଗରେ ସ୍ତ୍ରୀ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ଏବଂ ଆମର ଏଇ ଯେଉଁ ଆମର ଏଇ ବ୍ରହ୍ମ ସମ୍ପ୍ରଦାୟ ଏଥିରେ ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ। ମାଧ୍ୱାଚାର୍ଯ୍ୟ ତାଙ୍କର ଜନ୍ମସ୍ଥାନ ହେଉଛି ଯେଉଁ ରହିଛି ମ୍ୟାଙ୍ଗାଲୋର, ମ୍ୟାଙ୍ଗାଲୋର ଆମେ ଯାଇଥିଲୁ ଗୁଜୁରାଟ ଭିତରେ, ଆମେ ସେଠି ମଧ୍ୟ ପ୍ରସାଦ ଆଣିଛୁ ଆପଣମାନଙ୍କୁ ଦିଆଯିବ। ସେଇ ଯେଉଁ ମାଧ୍ୱାଚାର୍ଯ୍ୟ, ସେ ମାଧ୍ୱାଚାର୍ଯ୍ୟ ସେ ହେଉଛନ୍ତି ଭୀମଙ୍କର ପବନଦେବ, ସତ୍ୟଯୁଗରେ ତ୍ରେତାଯୁଗରେ ଭଗବାନ ପବନଦେବ ଉପରେ ଆସିଥିଲେ, ଏ ପବନଦେବ ଯିଏ ତ୍ରେତାଯୁଗରେ ଭଗବାନ ରାମଚନ୍ଦ୍ର ସମୟରେ ସେ ହନୁମାନ ଉପରେ ଆସିଥିଲେ, ଦ୍ୱାପର ଯୁଗରେ ଭୀମ ରୂପରେ ଆସିଥିଲେ, ଏବଂ କଳି ଯୁଗରେ ସେ ମାଧ୍ୱାଚାର୍ଯ୍ୟ। ତାଙ୍କର ବହୁତ ଲୀଳା ରହିଛି, ଆମର ରହିଛି ଉଡ଼ୁପି ରହିଛି,
ଯେଉଁଠି ଭଗବାନ ତାଙ୍କର କଷ୍ଟକୁ ଦର୍ଶନ ଦେବା ପାଇଁ ପାଚେରି ଫଟେଇକି ଦର୍ଶନ ଦେଇଥିଲେ। ଯେଭଳି ଭାବରେ ଜଗନ୍ନାଥ ଯେଭଳି ଭାବରେ ଦାସିଆ ଭଗବାନଙ୍କ ଠାରୁ ଡାଇରେକ୍ଟ ତାଙ୍କ ହାତରୁ ଗ୍ରହଣ କରିଥିଲେ ନଡ଼ିଆ, ସେଭଳି ଭାବରେ ସେ ଉଡ଼ୁକିରେ ରହିଛି ସେ ସ୍ଥାନ, ସେ ମନ୍ଦିର କୃଷ୍ଣଙ୍କର ମନ୍ଦିର ରହିଛି। ଯେଉଁ ମନ୍ଦିରରେ ସେ ସମୟରେ ଦ୍ୱାଦଶ ଶତାବ୍ଦୀର କଥା, ସେ ସମୟରେ ଯେଉଁମାନେ ନିମ୍ନ ଶ୍ରେଣୀର ନିମ୍ନ ଜାତିର ବ୍ୟକ୍ତିମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନଥିଲା ସେ ମନ୍ଦିରକୁ, ତେଣୁ ସେ ଭକ୍ତଙ୍କର ନାମ ଥିଲା ଅନନ୍ତ ଦାସ। ତେଣୁ ସେ ବହୁତ ଗଭୀର ଭାବରେ କ୍ରନ୍ଦନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଭଗବାନ ତାଙ୍କର କ୍ରନ୍ଦନ ଶୁଣି ତେଣୁ ବୁଲି ପଡ଼ିଲେ, ଯେମିତି ତୋଟା ଗୋପୀନାଥରେ ଆମେ ଦେଖିବା ଭଗବାନ ବସି ପଡ଼ିଛନ୍ତି ତାଙ୍କର ଭକ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ, ସେଇଭଳି ଭାବରେ ତାଙ୍କର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଯେଉଁ ପୂର୍ବ ଦିଗକୁ ରହିଥିଲେ ସେ ବୁଲି ପଡ଼ିଲେ, ତେଣୁ ସେ ଆସିଲେ ବାମ ପଟକୁ ବୁଲିଲେ ଏବଂ ବାମ ପଟ ଯେଉଁ ପାଚେରୀ ଅଛି ସେ ପାଚେରୀ ପଟେଇକିରି ତାଙ୍କୁ ଦର୍ଶନ ଦେଇଛନ୍ତି ଅନନ୍ତ ଦାସଙ୍କୁ। ବର୍ତ୍ତମାନ ମଧ୍ୟ ଆପଣ ଯଦି ଯିବେ ସେ ଉଡ଼ୁକରେ ଭଗବାନଙ୍କୁ ସିଧା ମାନେ ସିଧା ମେନ୍ ମନ୍ଦିର ମେନ୍ ଗେଟ୍ରେ ଆଲୋକ ନାହିଁ, ସେଇ ଯେଉଁ ଗେଟ୍ରେ ଭଗବାନ ଦର୍ଶନ ଦେଇଥିଲେ ସେଇ ଗେଟ୍ରେ ଆପଣ ଦର୍ଶନ କରିବେ। ସେ କୃଷ୍ଣଙ୍କୁ ସେଇ ମାଧ୍ୟାଚାର୍ଯ୍ୟ ସ୍ଥାପନ କରିଥିଲେ। ଯେତେବେଳେ ଭଗବାନ ଚାଲିଯାଉଛନ୍ତି କୃଷ୍ଣ ଏବଂ ବଳରାମ ଯେଉଁ ଦ୍ୱାପର ଯୁଗର ଶେଷରେ ଚାଲିଯାଇଛନ୍ତି, ସେତେବେଳେ ତାଙ୍କର ମା ଦେବକୀ ସେ ପ୍ରାର୍ଥନା କଲେ, କାରଣ ଭଗବାନ ଯେଉଁ ଲୀଳା କଲେ ତାଙ୍କର ବାଲ୍ୟ ଲୀଳା ସବୁ, ଏ ଲୀଳା ସବୁ ବୃନ୍ଦାବନରେ ହେଇଛି। ଭଗବାନ ଯଦିଓ ଦେବକୀଙ୍କର ପୁତ୍ର ରୂପରେ ଆସିଥିଲେ କିନ୍ତୁ ସେ ଦେବୀ ତାଙ୍କର ବାଲ୍ୟଲୀଳା କରିନଥିଲେ। 11 ବର୍ଷ ପର୍ଯ୍ୟନ୍ତ ଭଗବାନ ତାଙ୍କର ବାଲ୍ୟଲୀଳାକୁ ବୃନ୍ଦାବନରେ କରିଥିଲେ, ତେଣୁ ସେଠି ଯଶୋଦା ମା ଥିଲେ, ରୋହିଣୀ ମା ଥିଲେ, କିନ୍ତୁ ଦେବକୀ ନଥିଲେ। ତେଣୁ ଦେବକୀ ଅନୁରୋଧ କରିଥିଲେ କୃଷ୍ଣ ବଳରାମଙ୍କୁ ଯେ ମୁଁ ତୁମର ବାଲ୍ୟଲୀଳା ଦେଖିପାରିଲି ନାହିଁ, ମୋତେ ଟିକେ କୃପା କର। ଏଭଳି ଭାବରେ କହିବାରୁ ଭଗବାନ ନିଜକୁ ମୂର୍ତ୍ତି ରୂପରେ ସ୍ଥାପନ କରିକି ତାଙ୍କୁ ପ୍ରଦାନ କରିଥିଲେ, ସେହି ମୂର୍ତ୍ତି ଉଡ଼ୁକିରେ ବର୍ତ୍ତମାନ ଅଛନ୍ତି। ତେଣୁ ଦେବକୀ ମା ସେ ମୂର୍ତ୍ତିକୁ ପୂଜା କରୁଥିଲେ, ଭଗବାନଙ୍କର ଆବିର୍ଭାବ ହୋଇଥିଲେ, ଚତୁର୍ଭାବ ରୂପରେ ଆବିର୍ଭାବ ହୋଇଥିଲେ ଶଙ୍କଚକ୍ର ପ୍ରଦାନ ଧରି। ତେଣୁ ଦେବକୀ ମା ତାଙ୍କୁ ପୂଜା କରିଥିଲେ, ବସୁଦେବ ତାଙ୍କୁ ପୂଜା କରିଥିଲେ, ସେମାନେ ଜାଣନ୍ତି ହେଉଛନ୍ତି ଆମର ପୁତ୍ର ହେଉଛନ୍ତି ଭଗବାନ। କିନ୍ତୁ ତାପରେ ଯେତେବେଳେ କୃଷ୍ଣ ଦେଇଥିଲେ ତାଙ୍କୁ ସେଇ ବିଗ୍ରହ ଦେଇଥିଲେ, ତାଙ୍କୁ ପୂଜା କରୁଥିଲେ, କିନ୍ତୁ ଦ୍ୱାରକାରୀ ଯେତେବେଳେ ଅବସାନ ହୋଇଗଲା ଶେଷ ହୋଇଗଲା, ସେତେବେଳେ ସେ କୃଷ୍ଣ ଏବଂ ବଳରାମ ଗୋଟେ ଗୋପୀଚନ୍ଦନ ଭିତରେ ଅବରୁଦ୍ଧ ହୋଇକି ରହିଥିଲେ। ତେଣୁ ଗୋଟେ ଥର ଜାହାଜରେ ସେ ଦ୍ୱାରକା ଆସିଲା ବେଳକୁ ସେଇ ଗୋପୀଚନ୍ଦନ ପ୍ରାପ୍ତ ହେଲେ, ଜାହାଜରେ ରହିଥିଲା ସେ ପ୍ରାପ୍ତ ହୋଇଥିଲେ। ସେ ଜାହାଜ ଯେତେବେଳେ ଆସୁଥିଲା ଆରବ ସାଗରରେ, ସେହି ସମୟରେ ଗୋଟେ ଝଡ଼ ଆସିଲା, ଏଇ ମାଙ୍ଗାଲୋର ନିକଟବର୍ତ୍ତୀ ଥିଲାବେଳେ ଜାହାଜକୁ ଝଡ଼ା ଆସିଲା। ତେଣୁ ସେ ଜାହାଜର ଯିଏ ନାବିକ ଅଛନ୍ତି ବା ତାଙ୍କ ଓନର ଯିଏ, ସେ ବହୁତ ପ୍ରମାଦ ବନିଥିଲେ। ସେହି ସମୟରେ ଏ ମାଧ୍ୟାଚାର୍ଯ୍ୟ ତାଙ୍କର ଗୋଟେ ଉତ୍ତରୀ ଥିଲା, ସେ ଉତ୍ତରୀକୁ ହଲାଇ ଦେଲେ ଏବଂ ଉତ୍ତରୀ ହଲାଇ ଦେବା ଦ୍ୱାରା ସେ ଝଡ଼ ଚାଲିଗଲା। ତେଣୁ ସେ ନାବିକ ଏବଂ ସେ ମାଲିକ ଯିଏ ସେ ହାତ ହୋଇଗଲେ, ତେଣୁ ସେ ଆସି ତାଙ୍କୁ ନିବେଦନ କଲେ ଯେ ଆପଣ ଆମକୁ ରକ୍ଷା କଲେ, ଏତେ ଜୀବନ ସବୁ ରକ୍ଷା କଲେ ଆପଣ, ତେଣୁ ତା ବଦଳରେ କ'ଣ ଆପଣ ଦେବୁ? ସେ କହିଲେ ମୋର କିଛି ଦରକାର ନାହିଁ, ଧନଧାନ୍ୟ କିଛି ଦରକାର ନାହିଁ, ନା ତଥାପି ଆମେ କିଛି ଆପଣ ଦେବା ପାଇଁ ଚାହୁଁଛୁ, ନା ଯଦି ଦେବା ପାଇଁ ଚାହୁଁଛୁ ତୁମର ସେ ଯେଉଁ ମାଟି କୁଣ୍ଡଳାଟି ଅଛି ସେଇ ମାଟି କୁଣ୍ଡଳାଟି ଦିଅ। ସେ ଗୋପୀଚନ୍ଦନ ମାଟି କୁଣ୍ଡଳାଟି ଥିଲା ସେଥିରେ ଭଗବାନ କୃଷ୍ଣ ବଳରାମ ଥିଲେ, ତେଣୁ ସେ ମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏଇ ମାଟି କୁଣ୍ଡଳା ନେଇ କ'ଣ କରିବେ, ସେ ରଖିଥିଲେ କାହିଁକି ନା ଏ ଯେଉଁ ଜାହାଜର ଯେଉଁ ସମତଳ ରକ୍ଷା କରିବା ପାଇଁ ସେଥିପାଇଁ ରଖାହେଇଥିଲା ସେଇଟା। ତେଣୁ ଯାହା ହଉ ସେଥିରେ ମାଗିଛନ୍ତି ତାଙ୍କୁ ଦେଇ ପ୍ରଦାନ କଲେ। ଯେଉଁ ମାଟି କୁଣ୍ଡଳା ଏତେ ଓଜନ ଥିଲା ବହୁତ ଲୋକ ଧରି ଉଠାଇ ପାରୁନଥିଲେ, କିନ୍ତୁ ମାଧ୍ୟାଚାର୍ଯ୍ୟ ନିଜେ ସେଇ ମାଟି କୁଣ୍ଡଳା ଧରି ଉଠାଇକି ନେଇ ଆସିଲେ, ତା ଦେହରେ ଭଗବାନ କୃଷ୍ଣ ବଳରାମ ଥିଲେ। ତେଣୁ ଆଣିକି ଯେତେବେଳେ ଆସୁଛନ୍ତି ସେହି ସମୟରେ ପାଟିରେ ମାଟି କୁଣ୍ଡଳାଟି ଫାଟିଗଲା ଏବଂ ସେଠି ଗୋଟିଏ ମୂର୍ତ୍ତି ରହିଗଲେ, ଯେଉଁଠି ବଳରାମ ବଡ଼ ଭାଇ ଆଗ ସ୍ଥାପନ ହେଲେ। ତାପରେ କୃଷ୍ଣଙ୍କୁ ଆଣି ସ୍ଥାପନ କରିଛନ୍ତି ଏଇ ଯେଉଁ ମୂର୍ତ୍ତି ରହିଛି, ସେଇ ଦୁଇଟି ମନ୍ଦିର ଅଛି, ବଳରାମ ପାଇଁ ଗୋଟେ ମନ୍ଦିର ଏବଂ କୃଷ୍ଣଙ୍କ ପାଇଁ ଗୋଟେ ମନ୍ଦିର, ଏବଂ ତା ନିକଟରେ 30 କିଲୋମିଟର ଦୂରରେ ଏଇ ମାଧ୍ୟାଚାର୍ଯ୍ୟଙ୍କର ଜନ୍ମସ୍ଥାନ ପାଦା କରି ତା ନାମ ପାଦା ସ୍ଥାନ ଦେଇପାରେ ମାଧ୍ୟାଚାର୍ଯ୍ୟ, ସେ ହେଉଛନ୍ତି ଏ କଳିଯୁଗରେ ବ୍ରହ୍ମ ସମ୍ପ୍ରଦାୟର ସେ ହେଉଛନ୍ତି ମାଧ୍ୟାଚାର୍ଯ୍ୟ ହେଉଛନ୍ତି ଆଚାର୍ଯ୍ୟ। ତେଣୁ ଆପଣମାନେ ଏ ପ୍ରସାଦ ପ୍ରାପ୍ତ ହେବେ ଆମ ପାଖରେ ଅଛି ଆଜି ଦେବା ଶ୍ରୀ ପ୍ରସାଦ ଭଗବାନ। ସେଠି ଯେଉଁ ରହିଛି କୃଷ୍ଣଙ୍କର ମନ୍ଦିର, ଦିନକୁ ପ୍ରତିଦିନ 12,000 ଭକ୍ତ ଆସି ପ୍ରସାଦ ପାଉଛନ୍ତି। ଆମେ ମଧ୍ୟ ଯାଇକି ପ୍ରସାଦ ପାଇଥିଲୁ, ବହୁତ ସୁନ୍ଦର ପ୍ରସାଦ। ତେଣୁ ଏହିଭଳି ଭାବରେ ମାଧ୍ୱାଚାର୍ଯ୍ୟ ବ୍ରହ୍ମ ସମ୍ପ୍ରଦାୟ ଆସୁଛନ୍ତି ଏବଂ ରୁଦ୍ର ସମ୍ପ୍ରଦାୟ ଶିବଜୀ। ଶିବଜୀ ଠିକ ଭଗବାନଙ୍କର ଗୁଣରୂପର ଅବତାର, ତମ ଗୁଣରେ ଅବତାର ହେଉଛନ୍ତି ଶିବଜୀ। ତେଣୁ ତାଙ୍କ ପାଖରେ ମଧ୍ୟ ଜ୍ଞାନ ଆସୁଛି, ବୈଷ୍ଣବମାନ କଥା ଶମ୍ଭୁ ବୋଲି କୁହାଯାଇଛି। ବୈଷ୍ଣବମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ ଶିବଜୀ। ତେଣୁ ସେ ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ ଏବଂ ଆଉ ଗୋଟେ ସମ୍ପ୍ରଦାୟ ଯେମିତି ବ୍ରହ୍ମାଙ୍କ ଚାରି କୁମାର, ଚାରି ସନ୍ତାନ ସନତ ସନାତନ ସନାତନ ସନତ କୁମାର, ଏହି ଚାରି କୁମାରଙ୍କ ସମ୍ପ୍ରଦାୟରେ କଳିଯୁଗରେ ଆସୁଛନ୍ତି ଦିବ୍ୟାଚାର୍ଯ୍ୟ। ତେଣୁ ଏହିଭଳି ଭାବରେ ଆଚାର୍ଯ୍ୟମାନେ କହିଛନ୍ତି ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ। ତେଣୁ ଯେ ଗୁରୁ ହେବେ ସେଇ ପରମ୍ପରାରେ ଆସିବେ, ପରମ୍ପରା ବିନା ଯେ ମନ୍ତ୍ରା ଯେ ନିଷ୍ଫଳା ମଲା ବୋଲି କହୁଛନ୍ତି ପଦମ୍ପରାଣରେ। ପରମ୍ପରାରେ ଯେଉଁ ଜ୍ଞାନ ଆସୁନାହିଁ ସେ ଜ୍ଞାନ ଯେତେ ବୈଦିକ ଶାସ୍ତ୍ରର ଜ୍ଞାନ ଥିଲେ ମଧ୍ୟ ସେଟା ତାର ଫଳ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ଉଦ୍ଧବଙ୍କୁ, ଉଦ୍ଧବ ସେ କହୁଛନ୍ତି ଏବଂ ତ୍ରିଲୋକ ଗୁରୁଣା, ଭଗବାନ ହେଉଛନ୍ତି ଜଗଦ୍ଗୁରୁ, ସେ ଜ୍ଞାନ ପ୍ରଦାନ କରୁଛନ୍ତି। ଅର୍ଜୁନ ମଧ୍ୟ ଜ୍ଞାନ ପ୍ରଦାନ କରିଛନ୍ତି, ଗୁରୁ ହିସାବରେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଅନ୍ତିମରେ କହିଲେ ଅର୍ଜୁନଙ୍କୁ ଯେ ଯେଉଁମାନେ ଏଇ ଜ୍ଞାନକୁ ଇଦମ୍ ଜୟ ଇଦମ୍ ପରମ ଭୂୟମ୍ ମଦ୍ ଭକ୍ତି ଅଭିଧାସି ଭକ୍ତିମୟୀ ପରମ କୃତ୍ୱା ମାନ ବସ୍ୟତେ ସୂର୍ଯ୍ୟ ନ ତ ତସ୍ମାତ୍ ଶେଷୁ କଶ୍ଚିନ୍ ପ୍ରିୟତମ ଭବିତା ନଥିଲେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂମି। ଭଗବତ ଗୀତାରେ ସେମାନେ ପଢ଼ିବେ, ପାଠ କରିବେ, ସେମାନେ ଦେଖିବେ ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ, ମୈତ୍ର ଏଭଳି ଭାବରେ ସେମାନେ ସବୁ ମୋର ପ୍ରିୟ। କିନ୍ତୁ ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଅର୍ଜୁନ ମୋର ସବୁଠାରୁ ପ୍ରିୟ କିଏ ଶୁଣ, ଯେ ଯେଉଁମାନେ ଇଦମ୍ ପରମ ଭୂୟମ୍। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଭୂୟ ଭୂୟତର ଏବଂ ଭୂୟତମ। ତେଣୁ ଯେଉଁ ଭୂୟତମ ଜ୍ଞାନ ସେ ହେଉଛି ଭକ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଇଏ ହେଉଛି ଭୂୟତମ ଜ୍ଞାନ। ମନନା ଭବ ନଭକ୍ତୋ ମଜ୍ଜାଲି ମାନ ନମସ୍ତ ଗୁରୁ, ଏହି ଚାରୋଟି ହେଉଛି ଭୂୟତମ ଜ୍ଞାନ। ତେଣୁ ଏହି ଚାରୋଟି ଜ୍ଞାନ ଯେଉଁମାନେ ପ୍ରଚାର କରନ୍ତି ବର୍ତ୍ତମାନ ମଧ୍ୟରେ ଭଗବାନ କହୁଛନ୍ତି ତାଙ୍କଠାରୁ ଆଉ କିଏ ମୋର ଅଧିକ ପ୍ରିୟତମ ବ୍ୟକ୍ତି ନୁହନ୍ତି। ତେଣୁ ଉଦ୍ଧବ ମଧ୍ୟ ସେଇଭଳି ଭାବରେ ଜ୍ଞାନ ପ୍ରଦାନ କରି ତାଙ୍କୁ ମଧ୍ୟ କହୁଛନ୍ତି ତୁମେ ଯାଅ ଏ ଜ୍ଞାନ ପ୍ରଚାର କର। ଏ ଜ୍ଞାନ ଆମେ ଯଦି ନିଜେ ପ୍ରାପ୍ତ ହୋଇକି ରହିଯିବା ତାହେଲେ ସରସ୍ୱତୀ ଦେବୀ ଅସନ୍ତୁଷ୍ଟ ହୋଇଯିବେ। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସେଇଟା କୁହାଯାଇଛି, ଯେତେବେଳେ ଦେବକୀ ମାତାଜୀ ଭଗବାନଙ୍କୁ ଧାରଣ କରିଛନ୍ତି ଗର୍ଭରେ, ସେହି ସମୟରେ ସୁଖଦେବ ଗୋସ୍ୱାମୀ ବହୁତ ମନମୁଖ ଏ କଥା କହିଛନ୍ତି ସା ଦେବକୀ ସର୍ବ ଜଗନ୍ ନିବାସ ନିବାସ ଭୂତାନି ତରାନରେ ଭୁଜେନ୍ଦ୍ରେ ଅଗ୍ନି ଚିକେବ ରୁଦ୍ଧା ସରସ୍ୱତୀ ଜ୍ଞାନ କଳେ ଯଥା ସତୀ। ଯଦିଓ ଦେବକୀଙ୍କ ମା ଦେବକୀ ମାଙ୍କ ଗର୍ଭରେ ଭଗବାନ ରହିଛନ୍ତି, ଦେବକୀଙ୍କର ସୌନ୍ଦର୍ଯ୍ୟ ବଢ଼ିଯାଇଛି। ଛଅଟି ପୁତ୍ର ସନ୍ତାନ ମୃତ୍ୟୁବରଣ କଲା ପରେ, କଂସତେ ହତ୍ୟା କଲା ପରେ ମଧ୍ୟ ସପ୍ତମ ସନ୍ତାନ ଗର୍ଭପାତ ହୋଇଥିବା ସତ୍ତ୍ୱେ ଅଷ୍ଟମ ଗର୍ଭରେ ଯେଉଁ ଆବିର୍ଭାବ ହୋଇଛନ୍ତି ଦେବକୀ ବହୁତ ଆନନ୍ଦିତ ହେଉଛନ୍ତି, କାରଣ ସେ ସଚିଦାନନ୍ଦ ମନ ତାଙ୍କ ଗର୍ଭରେ ରହିଛନ୍ତି ଏବଂ ତାଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବହୁତ ବୃଦ୍ଧି ପାଇଛି। କିନ୍ତୁ ଯେହେତୁ ସେ ଭୁଜେନ୍ଦ୍ର ମେ କଂସର ବନ୍ଦୀଶାଳୟରେ ରହିଛନ୍ତି, ତାଙ୍କର ସୌନ୍ଦର୍ଯ୍ୟକୁ କେହି ଦେଖିପାରୁନାହାନ୍ତି। ତେଣୁ ସେଇଭଳି ଭାବରେ ଏଇ ଯେଉଁ ଜ୍ଞାନ ରହିଛି କୁହାଯାଇଛି ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ, ସେଇଭଳି ଭାବରେ ଜଣଙ୍କର ଜ୍ଞାନ ରହିଛି ସରସ୍ୱତୀ ଦେବୀଙ୍କ କୃପାରୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ସେ ଜ୍ଞାନକୁ ଯଦି ବିତରଣ ନ କରିବେ ତାହେଲେ ସରସ୍ୱତୀ ଦେବୀ ଅସନ୍ତୁଷ୍ଟ ହୋଇଯାଆନ୍ତି। ସେଇଭଳି ଭାବରେ ଯଦି ଜ୍ଞାନ ଜଣେ ପ୍ରାପ୍ତ ହେଉଛନ୍ତି ଭଗବାନ ଚାହାନ୍ତି ତୁମେ ଏହି ଜ୍ଞାନ ପ୍ରାପ୍ତ ହୋଇ ନିଜ ଜୀବନକୁ ସାର୍ଥକ କର ଏବଂ ନିଜ ଜୀବନକୁ ଖାଲି ସାର୍ଥକ କଲେ ହେବ ନାହିଁ, ତୁମେ ଏଇଟାକୁ ଲୋକମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ପ୍ରଚାର କର। ବିଶେଷ ଭାବରେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମିରେ ମନୁଷ୍ୟ ଜନ୍ମ ହୋଇଗଲା ଯାହା ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ପ୍ରକୃତରେ ବହୁତ ଭାଗ୍ୟବାନ। କାହିଁକି ନା ସେମାନେ ପୂର୍ବରୁ ସ୍ୱର୍ଗର ଦେବତା ଥିଲେ, ଦେବାଦେବୀ ଥିଲେ, ସେମାନେ ସ୍ୱର୍ଗରେ ଦେବାଦେବୀ ଥିଲେ, ତେଣୁ ସେମାନେ ପ୍ରାର୍ଥନା କରିଥିଲେ ଭଗବାନ। ପଞ୍ଚମ ସନ୍ଧ୍ୟାରେ ବର୍ଣ୍ଣନା କରାଯାଇ ସେ କଥା ଯେ ସେମାନେ କହୁଛନ୍ତି ପ୍ରଭୁ ଅହୋ ଅମିଷା କିମକାରୀ ସୋରଣ ପ୍ରସନ୍ନ ଏସାମ ସୁଯୋଗ ସ୍ୱୟଂ ହରି ଯେଇ ଜନ୍ମ ଲବ୍ଧ ମୃଷୁ ଭାରତ ଦେହରେ ମୁକୁନ୍ଦ ସେବ ପରିଗଣ ସ୍ୱହାହୀନ। ପ୍ରଭୁ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ମନୁଷ୍ୟ ଜନ୍ମ, ସେମାନେ କ'ଣ ଶୋଭା ସେବନ କାର୍ଯ୍ୟ କରିଥିଲେ, କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ, ବା ଆପଣ ତାଙ୍କ ଉପରେ ପ୍ରୀତି ହୋଇଯାଇଥିଲେ, ପ୍ରସନ୍ନ ହୋଇଯାଇଥିଲେ, ଯେଉଁଥିପାଇଁ ସେମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ତେଣୁ ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ସୃହାହୀନ ନ କହିଲେ ଆମେ ଭଗବତୀ କହିଦେଉ ଦେବତାମାନେ ପ୍ରାର୍ଥନା କରୁଛନ୍ତି। ଆମର ଅଭିଳାଷ ହେଉଛି ଏଇଟା ଯେ ଆମେ ଯେତେବେଳେ ଆମର ପୁଣ୍ୟ ଶେଷ ହୋଇଯିବ, ଆମେ ଯେତେବେଳେ କିଣେ ପୁଣିଏ ମର୍ତ୍ତ୍ୟ ଲୋକଙ୍କୁ ମିଶନ୍ତି, ଆମେ ମର୍ତ୍ତ୍ୟ ଲୋକଙ୍କୁ ତ ଯିବୁ ଏ ଭାରତବର୍ଷରେ ଗୋଟେ ମନୁଷ୍ୟ ଧର୍ମ ପ୍ରାପ୍ତ ହେବୁ ଏମିତି ପ୍ରାର୍ଥନା କରିଥିଲେ। ତେଣୁ ଆପଣମାନେ ସମସ୍ତେ ପ୍ରାର୍ଥନା କରିଥିଲେ, ଦେବଦେବୀ ଥିଲେ ପୂର୍ବ ଜନ୍ମରେ, ପ୍ରାର୍ଥନା ଶୁଣି ଭଗବାନ ଆପଣମାନଙ୍କୁ ଆଜି ମନୁଷ୍ୟ ଜନ୍ମ ଦେଇଛନ୍ତି ଭାରତବର୍ଷରେ। ତେଣୁ ଭଗବାନ ଆଜି ସେ କଥା ମନେ ପକେଇ ଦେଉଛନ୍ତି ଆପଣମାନଙ୍କୁ ଯେ ଭାରତବର୍ଷରେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହୋଇଗଲା, ଜନ୍ମ ସାର୍ଥକ କରିବାର ପରବୁକା, ଖାଲି ନିଜ ଜନ୍ମକୁ ସାର୍ଥକ କଲେ ହେବ ନାହିଁ, ଆପଣମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେଥିରେ ସନ୍ତୁଷ୍ଟ ରହିଲେ ହେବ ନାହିଁ, ତେଣୁ ପର ଉପକାର କର। ସେଥିପାଇଁ ଆମ ଅବଚରଣ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ଏ ପର ଉପକାର କରାଯାଉଛି, ବିଭିନ୍ନ ସ୍ଥାନରେ ନଗର କୀର୍ତ୍ତନ କରାଯାଉଛି, ଭଗବାନ କଥା କୁହାଯାଉଛି, ଏ ପର ଉପକାର। କେମିତି ପର ଉପକାର କରିବା ନା ଯାରେ ଦେଖ ତାରେ କହ କୃଷ୍ଣ ଉପରେ ଆମାର ଆଜ୍ଞା ଗୁରୁ ଭୟା ତାର ଭଗବାନ ନିର୍ଦ୍ଦେଶ ଦେଇଛନ୍ତି, ତମେ ସମସ୍ତଙ୍କୁ ଭଗବାନ କଥା କୁହ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଏହିଭଳି ଭାବରେ ଆମେ ଲୋକମାନଙ୍କର ପ୍ରକୃତ ଉପକାର କରିପାରିବା, ପର ଉପକାର ହେଉଛି ଏଇଟା। ତେଣୁ ଭଗବାନ ମଧ୍ୟ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରି ସେ ମଧ୍ୟ କହିଲେ ତମେ ଯାଇକିରି ପର ଉପକାର କର। ତେଣୁ ସେ କହୁଛନ୍ତି ଏବଂ ତ୍ରିଲୋକ ଗୁଣା ସନ୍ଧିଷ୍ଟ ଶବ୍ଦ ଧୋରିଣା ଶବ୍ଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଏ ଯେଉଁ ଶବ୍ଦ ବୈଦିକ ଶବ୍ଦ ଇଏ ସାଧାରଣ ଶବ୍ଦ ନୁହଁ, ଅନ୍ୟ ଯେଉଁ ଶାସ୍ତ୍ର ରହିଛି ଏବଂ ଏ ବୈଦିକ ଶାସ୍ତ୍ର ବା ପରମାର୍ଥିକ ଶାସ୍ତ୍ର ଆ ଭିତରେ ତଫାତ୍ କ'ଣ? ଅନ୍ୟ ଯେଉଁ ଶବ୍ଦ ହେଉଛି ଭୌତିକ ଶବ୍ଦ, କିନ୍ତୁ ଏଥିରେ ଯେଉଁ ଶବ୍ଦ ଇଏ ହେଉଛି ବ୍ରହ୍ମ ଶବ୍ଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଭଗବାନଙ୍କ ମୁଖରୁ ନିଶ୍ଚିତ ହେଉଛି। ଏ ବେଦ ଉପନିଷଦ ଇତ୍ୟାଦି ଭଗବାନ ନିଶ୍ୱାସ ନିଶ୍ୱାସିତ ବେଦ ଭଗବାନ ନିଶ୍ୱାସ ଜାତ ହେଇଛି ବେଦ, ଆମେ କହିବା ନିଶ୍ୱାସ ବେଦ ଜାତ ହେଲା, ଆମେ କଥାରୁ ମୁଖରୁ କଥା ବାହାରିବ ନିଶ୍ୱାସ କେମିତି କଥା ବାହାରିବ ନା ଭଗବାନ ପ୍ରତ୍ୟ ହେଉଛି ସେଇଟା, ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରନ୍ତି, ଅଙ୍ଗାଣି ସକାଳେ ଜଗୃତି ମନ୍ତି ଭଗବାନ ଯେକୌଣସି ଅଙ୍ଗ ଦ୍ୱାରା ଭଗବାନ ଯେକୌଣସି କାର୍ଯ୍ୟ କରିପାରିବେ ଏ ଭଗବତ ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ତେଣୁ ଭଗବାନ ନିଶ୍ୱାସରେ ଏଇ ବେଦ ଜାତ ହେଇଛନ୍ତି ଆଉ ପୌରୁଷ ବୋଲି କହିଲା ବେଦକୁ, କୌଣସି ଯଦିଓ ବ୍ୟାସଙ୍କୁ ରଚନା କଲେ କିନ୍ତୁ ସେ ରଚନା କରିନାହାନ୍ତି ସଂକଳନ କରିଛନ୍ତି। ବେଦର ଗୋଟିଏ ନାମ ହେଉଛି ଶ୍ରୁତି, ଶୁଣିକିରି ମନେ ରଖୁଥିଲେ, ଅନ୍ୟ ଯେଉଁ ଯୁଗ ଥିଲା ସତ୍ୟ ତ୍ରେତା ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ଶ୍ରୁତି ଶକ୍ତି ଏତେ ପ୍ରଖଟ ଥିଲା କେବଳ ଶୁଣିକିରି ମନେ ରଖୁଥିଲେ, କିନ୍ତୁ ଆମେ ଜୀବନସାରା ଶୁଣିଲେ ମନୋରଞ୍ଜ କରିବା ନାହିଁ। ତେଣୁ ଗ୍ରନ୍ଥର ଆବଶ୍ୟକତା ହେଉଛି, ସେଥିପାଇଁ ବ୍ୟାସଦେବ ଆସି ରଚନା କଲେ ବେଦକୁ ରଚନା କଲେ। ତେଣୁ ଏ ଯେଉଁ ବେଦରେ କଥା ସବୁ ରହିଛି ଏ ହେଉଛି ଶବ୍ଦ ବ୍ରହ୍ମ ଭଗବାନ ନିଶ୍ୱାସ ଯାହା କହୁଛି, ତେଣୁକରି ପ୍ରଭୁପାଦ ମହାରାଜ ପୂର୍ବରୁ ପ୍ରଥମ ସମୟରେ ସେ କଥା କହିଛନ୍ତି ଯେଉଁ ଏ ଶବ୍ଦ ବ୍ରହ୍ମ ଏ ଶବ୍ଦ ବ୍ରହ୍ମର ଏଭଳି ତାତ୍ପର୍ଯ୍ୟ ରହିଛି ଟ୍ରାନ୍ସଜେଣ୍ଡାଲ ଲିଟରେଚର୍ ଇଜ୍ ବିୟଣ୍ଡ ମୋଡ୍ ଅଫ୍ ମାଟେରିଆଲ ଡାର୍କନେସ୍। ଏ ଯେଉଁ ବୈଦିକ ଶାସ୍ତ୍ରର ଯେଉଁ କଥା ସବୁ ରହିଛି ଇଏ ଭୌତିକ ଜଗତର ଗୁଣରୁ ଉର୍ଦ୍ଧ୍ୱରେ ଆଣ୍ଡ ଇଟ୍ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଟ୍ରାନ୍ସଜେଣ୍ଡାଲ ସବଜେକ୍ଟ ମ୍ୟାଟର। ଆମେ ଯେତେ ଏ ଶାସ୍ତ୍ରକୁ ଅଧ୍ୟୟନ କରୁଥିବା ଯେତେ ଅନୁଭବ କରୁଥିବା ତାର ଆଲୋକ ସେତେ ବଢ଼ି ବଢ଼ିଟା ଯାଉଥିବ ଏ ପରମାର୍ଥିକ ଶାସ୍ତ୍ର ଏବଂ ଅନ୍ୟ ଶାସ୍ତ୍ର ତଫାତ୍ ହେଉଛି ଏଇଟା। ଏ ସାଧାରଣ ଶବ୍ଦ ନୁହେଁ ଯେ ଶବ୍ଦ ବ୍ରହ୍ମ ଭଗବାନ ଭଗବାନ ମୁଖପାତ୍ର ଆସିଛନ୍ତି ଶବ୍ଦ ବ୍ରହ୍ମ हरे कृष्णा हरे कृष्णा 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 हरे 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 राम 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 हरे। ये ब्रह्मा भगवान कुरुक्षेत्र शब्द ब्रह्मा जन की संदिष्ट शब्द जोड़े ना शब्द जोड़ने की सबु वेदरे सबु मुड़ा ज्ञान सब लगी भगवान का सबु जो भगवान को तो जोड़ने का उस संदिग्ध मुड़ा होता है से शब्द मध्य कांग्रेस राष्ट्रीय से संदिष्ट से ज्ञान से प्रदान कर सकती समझ तो प्रदान करेगा नहीं भगवत गीता मध्य से बता करेंगे इधर ते ना बताया ना बताया बताना ना जाता उसके वातन ना जमान भी अभिष्ट की जमने भगवान भक्तन मंदी जमने भगवान को अश्वया कर संधि जमने आठों तो बस ऐकारी सिमान को तो भगवत गीता में ज्ञान तो वह मना कर संधि अर्जुन सिमान वाले भागवत में कहते हैं तो अंतरिक्ष अध्याय में पाई उद्धम पाई तमें ये समझ तुम ज्ञान करो नहीं जमने ज्ञान वाले में आग्रही सिमान को एक ज्ञान प्रदान करी हो संधिष्ठ एक विभाग में आदेश दे रहे संधिष्ठ शब्द जो है ना बद्रिया सम आचार्य तेनो हम बद्रिया सम को जवाब में कहे कहीं भी बद्रिया सम जवाब में कहे हम तो कोई नहीं देते हैं कहीं भी कहे ले विश्वनाथ को उठा कर बात की बोल सुनी ये भगवान जो सारे अंतरिक्ष में से कर लीला कर दिले विश्व सब स्थान रे विश्व ब्रह्मांड रे एवं ब्रह्मांड रे उद्धार रे मध्य ये देवता मध्य का लीला सब कर सन किंतु ये बद्रिका समूह से जाई आती है माने बद्रिका कहि दिलो तथा अपन कहि दो बात ये भगवान जो कहि दिले श्रुत देवा जी मिलनार्थम श्रुत देव जे रहिसंदी ताको ताकर स्थान जाईले से द्वारका दे ताकर स्थान रहिसि सेटी जाईले ज्ञान प्रदान करसन भगवान एवं बाण बाण असुर दयार्थम बाण आदि असुर मान दया करिया में असुर लोग को जाईले पारिजात आदि अनेनार्थम पारिजात पुष्प को आनिया पई स्वर्ग लोग को मान जाईले जैसे विनारे ब्राह्मण पुत्र दयार्थम ब्राह्मण पुत्र पहले तंगर गुरु संदीपनकर पुत्र को आनिया पई जमल को जाईले बलराम जाइले सेठी मिथिलापुर रे बलराम भगवान बलराम दुर्योधन को ए गदा शिक्षा देथिले ए सब लीला सब वर्णन करा दिन दर्शन मन रे तेनो सुतला जी सब लोग को भगवान जाइले किंतु तत्रासन तंग सब कृतार्थ करसंदी किंतु बदरके आश्रम रे भगवान नारनारायण खुशी रहिसंदी ये की कह जाए ये कृष्ण एवं अर्जुन ऐसे नरनारायण ऋषि अवतार भी कह जाए तेणु से अच्छा विभिन्न मुनि ऋषि मान रही तेणु से ही ऋषि जननाम अभी उत्कंठा सूर्य भगवान स्मरण कर तेणु बहुत सारे लीला करद्रिका समय जाइ ना तेणु आम मंदिर मंदिर भक्त मैं बद्रिका समय जाऊँगी बद्रीनारायण रही दर्शन कर उद्धव दर्शन पाँच कि नाई कि उद्धव रही बर्तमान मध्य रही उद्धव दुई स्थान रही गोटे स्थान हूँ वृंदावन स्थान नाम हूँ उद्धव क्यारी कह आ गोटे स्थान रोज बद्रिकाश्रम भगवान कथा प्रदार कर जो मैंने से उन्नतर से दर्शन दौरान तेनालीराम बद्रियाश्रम आचार्य तुम कहले तुम बद्रिकाश्रम को जाओ हरि निजे समाधि से भगवान कर भगवान पर आराधना करवा संगे संगे भगवान पर समाज रे भगवान पर उपलब्धि करवा संगे संगे ये ज्ञान कौन भागवत कौन तेणु प्रभुपाद महाराज भगवान से कही कथा जे जो ज्ञान भगवान प्रदान कर अर्जुन को ताकर उन्नतर ज्ञान ये भागवत वर्णना कर अर्जुन को जो ज्ञान देते भगवत ज्ञान से ज्ञानटी कौन पाइले ना अर्जुन चाहू नुद्ध करने अर्जुन कहे आम युद्ध करवा ଅଧର୍ମ ହେଇଯିବ ଧର୍ମେ ନଷ୍ଟେ କୁଳକେ ଜଣାଛନ୍ତି କୁଳଧର୍ମ ସନାତନ ଏଇଭଳି ଭାବରେ ବିଭିନ୍ନ ଯୁକ୍ତି ବାଢ଼ିଥିଲେ ତେଣୁ ଭଗବାନ ଅର୍ଜୁନକୁ ଯୁଦ୍ଧ କରିବା ପାଇଁ ଯେତିକି ଜ୍ଞାନ ଦରକାର ସେତିକି ଜ୍ଞାନ ପ୍ରଦାନ କରିଥିଲେ ତେଣୁ ଆଉ ବେଶୀ ଜ୍ଞାନ ଦେଇନଥିଲେ ତେଣୁ ଯେତେବେଳେ ଜ୍ଞାନ ପ୍ରଦାନ କରିସାରି ବର୍ତ୍ତମାନ ବର୍ତ୍ତମାନ ପଚାରିଲେ ଅଧିକରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ପଚାରିଲେ ଅର୍ଜୁନ ତୁମେ ମୋର କଥା ବି ଥିବାର ଶୁଣିଲ ତ ତୁମର ମୋହ ଦୂର ଯାତ କଚିତ ସୁଧ ପାତ ପ୍ରୟାଗେ ଦଶା ତୁମେ ମୋର କଥାକୁ ଥିବାର ଶୁଣିଲ ତ ଯୁଦ୍ଧ କ୍ଷେତ୍ରରେ 40 ଲକ୍ଷ ସୈନ୍ୟ ସେଠି ଉପସ୍ଥିତ ଅଛନ୍ତି 18 ଅକ୍ଷଣୀ ସୈନ୍ୟ ଗୋଟିଏ ଅକ୍ଷଣୀ ସୈନ୍ୟ ହେଉଛନ୍ତି 2,18,700 କଦାପିକ ଅଶ୍ୱାରୋହୀ ଗଦାବଳୀ ଇତ୍ୟାଦି ସବୁ ମିଶିକିରି 2,18,700 ହେଲେ ଗୋଟିଏ ଅକ୍ଷଣୀ ସୈନ୍ୟ ହେବ ତେଣୁ ଯେତେବେଳେ ମହାଭାରତ ଯୁଦ୍ଧରେ ଭଗବାନ କଥା କହୁଥିଲେ ଯିଏ ଆମର ବର୍ତ୍ତମାନ ସେଠି ଗୋଟେ ଇସ୍କନ ସେଣ୍ଟର ହେଉଛି ଆମର ଏଇ ଯେଉଁ ଗତ ଏକାଦଶୀ ତିଥିରେ ଆମର ଗୋପାଳକୃଷ୍ଣ ମହାରାଜ ଦ୍ୱାରା ବିବାହ ତିଥି ପାଳନ କରାଯାଉଥିଲା ଆମେ ଭିଡ଼ରେ ଥିଲୁ ତାଙ୍କର ଜଣେ ଭକ୍ତ ଆସିଥିଲେ ତାଙ୍କର ଶିଷ୍ୟ ଜଣେ ଆସିଥିଲେ ସେ କହୁଥିଲେ ପ୍ରଭୁପାଦ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି ଏଇ କୁରୁକ୍ଷେତ୍ରରେ ଭଗବାନ କଥା କହିଛନ୍ତି ଅର୍ଜୁନକୁ ଜ୍ଞାନ ଦେଇଛନ୍ତି ଭଗବତାର ଜ୍ଞାନ ତେଣୁ ଏଠି ଆମର ଗୋଟେ ମନ୍ଦିର ହେବ ଇସ୍କନ ମନ୍ଦିର ହେବ ତେଣୁ ସେଇ ଯେଉଁ ସ୍ଥାନରେ ଭଗବାନ ଜ୍ଞାନ ଦେଇଥିଲେ ସେ ସ୍ଥାନଟି ବର୍ତ୍ତମାନ ଡିସ୍ପ୍ୟୁଟେଡ଼ ରହିଛି ଯେଉଁଭଳି ରାମ ଜନ୍ମଭୂମି ଭଳି ତେଣୁ ତା'ର କିଛି ଦୂରରେ ଆମର ଗୋଟେ ସ୍ଥାନ ନିଆଯାଇଛି ବିରାଟଗଡ଼ ସ୍ଥାନ ଯେଉଁଠି ବର୍ତ୍ତମାନ ମନ୍ଦିର ତିଆରି ଚାଲିଛି ସେ ମନ୍ଦିର ଦାୟିତ୍ୱରେ ଆମର ଗୋପାଳକୃଷ୍ଣ ମହାରାଜ ସ୍ଥାନ ଦାୟିତ୍ୱରେ ତିଆରି ଚାଲିଛି ତେଣୁ ଏଇ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ସେ ଯୁଦ୍ଧ କ୍ଷେତ୍ରରେ ଅନେକ ଅଶ୍ୱ ଅନେକ କ'ଣ ହାତୀ ଇତ୍ୟାଦି ବିଭିନ୍ନ ପ୍ରକାର ପଶୁପକ୍ଷୀମାନେ ମଧ୍ୟ ସବୁ ରହିଥିଲେ ଏବଂ ସମସ୍ତଙ୍କର ଗୋଟେ ଭୟ ରହୁଛି କେତେବେଳେ ଯୁଦ୍ଧ ଆରମ୍ଭ ହେଇଯିବ ତେଣୁ ଏଇ ବିଷମ ପରିସ୍ଥିତିରେ ଅର୍ଜୁନ ଜ୍ଞାନ ପ୍ରାପ୍ତ ହେଇଥିଲେ ଆମେ ଏଇଠି ବସିକିରି କଥା ଶୁଣିଲା ବେଳେ ନିଦ ହେଇଯାଉଛି ଆଉ ସେ ବିଷମ ପରିସ୍ଥିତି ଶୁଣିକିରି ଅର୍ଜୁନ ଶୁଣିଲା ପରେ ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମେ ଠିକ୍ ଭାବରେ ଶୁଣିଲ ନା ଆଉ ଥରେ ମୁଁ କହିବି କିନ୍ତୁ ଅର୍ଜୁନ କହୁଛନ୍ତି ପ୍ରଭୁ ପ୍ରଭୁ ନଷ୍ଟ ମୋହ ସ୍ମୃତି ଲଭା ତତ୍ ପ୍ରସାଦ ମାୟାତୀତ ଚିତ୍ତସ୍ମିଙ୍କର ସନ୍ଦେହ କରି ସେ ବଚନ ଦେବ ପ୍ରଭୁ ଭଗବାନ ଆଉ ଅନ୍ତିମରେ କହିଲେଣି ଅର୍ଜୁନ ତୁମେ ଯୁଦ୍ଧ କରିବ ନା ଯାଇକିରି ଭିକ୍ଷା କରିବ ଯାଇକି ଆମେ ଯଦି ଭିକ୍ଷା କରେ ନା ପ୍ରଭୁ ଆପଣ ଆଉ କହିବା ଦରକାର ନାହିଁ ମୁଁ ଆପଣଙ୍କ ଉପହାରରୁ ମୋର ବହୁତ ଦୂର ହେଇଯାଇଛି ବର୍ତ୍ତମାନ ମୁଁ ସ୍ମୃତି ପାଇସାରିଛି କ'ଣ ସେ ସ୍ମୃତି ନା ଜୀବେ ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ ଆମର ସ୍ୱରୂପ ହେଉଛି ଆମେ ଭଗବାନଙ୍କର ଅଂଶ ଆମର କର୍ତ୍ତବ୍ୟ ହେଉଛି ଆମେ ଭଗବାନଙ୍କର ସେବା କରିବା ତେଣୁ ପ୍ରଭୁ ମୁଁ ଜାଣିଲି ଆପଣଙ୍କର ଉଦ୍ଦେଶ୍ୟ ଆପଣ ଚାହାନ୍ତି ଏ ଯୁଦ୍ଧ ତେଣୁ କରି ସେ ବଚନ ଦେବ ପ୍ରଭୁ ମୁଁ ଯୁଦ୍ଧ କରିବି ଏ କଥାଟି କହିଲେ କିନ୍ତୁ ଭଗବାନ ବେଶୀ ଜ୍ଞାନ ଦେଲେ ନାହିଁ କାହିଁକି ନା ଯୁଦ୍ଧ ଆରମ୍ଭ ହେଇଯାଇଛି ଦୁଇପଟେ ଚଙ୍କ ବାଜିଯାଇଛି ସେ ତାପରେ ଭଗବାନ କହିଛନ୍ତି ତଥା ଶ୍ୱେଦେଇ ହେଇ ଯୁକ୍ତେଇ ମହତି ସେମାନେ କିନ୍ତୁ ମାଧବ ପାଣ୍ଡବ ସହିତ ବିଜୟ ଚକ ପ୍ରଦାଦକୁ ପ୍ରଥମେ ଭୀଷ୍ମଙ୍କ ପଟରୁ ଶଙ୍ଖନାଦ ହେଲା ତାପରେ ପାଣ୍ଡବମାନଙ୍କ ପଟରୁ ଶଙ୍ଖନାଦ ହେଲା ତାପରେ ଯୁଦ୍ଧ ନ ହେଇକି ତାହାକୁ କଥା ହେଉଛି ତେଣୁ ଭଗବାନ ବେଶୀ ଜ୍ଞାନ ଦେଇନାହାନ୍ତି ତେଣୁ ଯେଉଁ ଜ୍ଞାନଟା ଭଗବାନ ଯଦା ଯଦା ଧର୍ମ ସ୍ଥାପନ କରିବେ ଭଗବାନ ଯଦା ଯଦା ଏହି ଧର୍ମ ସେ ଯେଉଁ କୁହାଯାଇଛି ପରିତ୍ରାଣାୟ ସାଧନା ବିନାଶାୟ ଚତୁଷ୍କାମ ଧର୍ମ ସଂସ୍ଥାପନାର୍ଥାୟ ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଆସିଛନ୍ତି ଅର୍ଜୁନକୁ କେବଳ ସେହି ଧର୍ମ ଦେଲେ ଯେଉଁ ଧର୍ମ ପ୍ରାପ୍ତ ହେଇ ଅର୍ଜୁନ ଭଗବାନଙ୍କର କଥାକୁ ମାନିକି କାର୍ଯ୍ୟ କଲେ କରି ସେ ବଚନ ଦେବ କିନ୍ତୁ ତଥାପି ଆହୁରି ବହୁତ ଜ୍ଞାନ ଥିଲା ଯେଉଁ ଜ୍ଞାନକୁ ଭଗବାନ ପ୍ରଦାନ କରିପାରିନଥିଲେ ସେଇ ଜ୍ଞାନକୁ ବର୍ତ୍ତମାନ ଉଦ୍ଧବ ପ୍ରଦାନ କରିଛନ୍ତି ଭଗବତ ଗୀତା ସ୍ପୋକନ୍ ବାଇ ଦ ଲର୍ଡ ଅନ୍ ଦ ବ୍ୟାଟଲଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଏଥିରେ ଅର୍ଜୁନକୁ ଥାଇ ନିଶ୍ଚିତ ଭାବରେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ଅର୍ଜୁନକୁ ମହାଭାରତ ଯୁଦ୍ଧରେ କେବଳ ଅର୍ଜୁନକୁ ଯୁଦ୍ଧ କରିବା ପାଇଁ ସେ ଜ୍ଞାନଟି ଦେଇଥିଲେ ଏବଂ ଇୟର୍ ଟୁ କମ୍ପ୍ଲିଟ୍ ଦ ଟ୍ରାନ୍ସଲେଟେଡ଼୍ ନଲେଜ୍ ଅଫ୍ ଭଗବତ ଗୀତା ଦ ଲର୍ଡ ଇନ୍ଷ୍ଟ୍ରକ୍ଟେଡ଼୍ ଉଦ୍ଧବ ତେଣୁ ଆଉ ଯେଉଁ ସବୁ ଜ୍ଞାନ ରହିଥିଲା ଜ୍ଞାନ ତ ଅର୍ଜୁନ ରହିଛି କିନ୍ତୁ ତଥାପି ଆମ ପାଇଁ ଯେତିକି ଜ୍ଞାନ ଦରକାର ଭଗବାନ ସେ ଜ୍ଞାନକୁ ଉଦ୍ଧବ ପ୍ରଦାନ କଲେ ଦି ଲର୍ଡ ୱାଣ୍ଟେଡ୍ ଉଦ୍ଧବ ମିଶନ ଭଗବାନ ଚାହାନ୍ତି ଉଦ୍ଧବ ତାଙ୍କର ଯେଉଁ ମିଶନ ଥିଲା ତାଙ୍କ ଯେଉଁ ଉଦ୍ଦେଶ୍ୟ ଭଗବାନ ଆସନ୍ତି ଧର୍ମ ସ୍ଥାପନ କରିବା ପାଇଁ ସେ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଉଦ୍ଧବ ଏହି ଧର୍ମକୁ ପ୍ରଚାର କରିବେ ଆଣ୍ଡ ଡିସେମିନେଟ୍ ନଲେଜ୍ ଉଇଥ୍ ଭଗବତ ଗୀତା ଯାହାକୁ ଭଗବଦ୍ଗୀତାରେ ମଧ୍ୟ ଭଗବାନ କହିନଥିଲେ। ତେଣୁ ଏହିଭଳି ଭାବରେ ଉଦ୍ଧବ ଏ ଜ୍ଞାନକୁ ସମସ୍ତେ ବିତରଣ କରୁଛନ୍ତି। ତେଣୁ ସେହି ପରମ୍ପରାରେ ଆମେ ଯେଉଁ ଆସୁଛେ, ଆମର କର୍ତ୍ତବ୍ୟ ମଧ୍ୟ ହେଉଛି ଏହି ଜ୍ଞାନକୁ ପ୍ରଚାର କରିବା। ପ୍ରଚାର କରିବା ପାଇଁ ବିଭିନ୍ନ ଉପାୟ ମାଧ୍ୟମରେ ଏହି ଭଗବାନ କଥାକୁ ପ୍ରଚାର କରାଯିବ। ତେଣୁ ଆମେ ଯେଉଁ ଅଧିବେଶନ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ଆମର ଯେଉଁ କଥା ପ୍ରଚାର ଚାଲିଛି, ବିଭିନ୍ନ ସମୟରେ, ସନ୍ଧ୍ୟା ସମୟରେ, ଦିନବେଳା ଅନ୍ୟ ସମୟରେ, ସଣ୍ଡେରେ, ବିଭିନ୍ନ ସ୍ଥାନରେ ଆମେ ଭଗବାନ କଥା ପ୍ରଚାର କରୁଛୁ। ଏହି ମାଧ୍ୟମରେ ଆମେ ମହାପ୍ରଭୁଙ୍କର କୃପାପ୍ରାପ୍ତ ହେବା। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି
ଜୟ,
ଜୟ ଶ୍ରୀ ଗୋପାଳ ମହାରାଜ କି
ଜୟ,
ଜୟ ଶ୍ରୀ ଗୁରୁଦେବ କି
ଜୟ,
ନର କୋଟି ବୈଷ୍ଣବ କି
ଜୟ,
ଗୋର ପ୍ରମାନନ୍ଦେ। ତେବେ ଆମର ଯେଉଁ ତା ପୂର୍ବରୁ ଗୋଟେ ମିଟିଂ ହେଇଥିଲା, ସେଥିରେ କଥା ହେଇଥିଲେ ଆମର ରୁଦ୍ରନାଥ ମହାରାଜ କହିଥିଲେ ଖାଲି କଥା କହିଲେ ହେବନି, ପ୍ରଶ୍ନ ପଚାରିବାକୁ ପଡ଼ିବ। ତେଣୁ ଆମେ 5 ମିନିଟ୍ ପ୍ରଶ୍ନ ଆପଣମାନଙ୍କୁ ଦେବା, ସୁଯୋଗ ଦେବା, ଆପଣମାନେ ପ୍ରଶ୍ନ ପଚାରି ପାରନ୍ତି, ଆଉ ତା'ର ଉତ୍ତର ଦିଆଯିବ। ବୃନ୍ଦାବନରେ ଉଦ୍ଧବ ରହିଛନ୍ତି, ଉଦ୍ଧବ କ୍ୟାରି କୁହାଯାଉଛି ତାକୁ। ବୃନ୍ଦାବନରେ ଯେତେବେଳେ ଭଗବାନ ଯେତେବେଳେ ଦେଇଥିଲେ ସନ୍ଦେଶ ଦେଇଥିଲେ ଅର୍ଜୁନକୁ ଯିବା ପୂର୍ବରୁ, ଦ୍ୱାରକା ଦ୍ୱାରକା ଛାଡ଼ିବା ପୂର୍ବରୁ ସେ ସନ୍ଦେଶ ଦେଇଥିଲେ ଅର୍ଜୁନକୁ ଯେ ତାଙ୍କର ମହିଷମାନଙ୍କୁ ନେଇକି ସେ ଫେରିଯିବେ, ସୁରକ୍ଷା ପ୍ରଦାନ କରିବେ। କିନ୍ତୁ ଯେତେବେଳେ ଅର୍ଜୁନ ନେଇକି ଯାଉଛି, ପନ୍ଦର ସମୟ ପନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ନେଇକି ଯାଉଥିଲେ ସେହି ସମୟରେ କେତେଜଣ ବାଟରେ କେତେଜଣ ଗୋପାଳ ବଳକ ଆସିକରି ଅର୍ଜୁନଙ୍କୁ ସେ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିଦେଇଛନ୍ତି ଏବଂ ସେ ମହିଷୀମାନଙ୍କୁ ନେଇ ପଳେଇ ଯାଇଛନ୍ତି। ତେଣୁ ସେ ମହିଷୀମାନେ ପ୍ରକୃତରେ ଅନ୍ୟ ସ୍କନ୍ଦପୁରାଣରେ ବର୍ଣ୍ଣନା କରାଯାଇଛି, ସେ ମହିଷୀମାନେ ପ୍ରକୃତରେ ବୃନ୍ଦାବନରେ ଭଗବାନ ନିଜେ ଆସିକି ଗୋପାଳ ବଳକ ଉପରେ ନେଇକି ବୃନ୍ଦାବନ ନେଇଯାଇଥିଲେ। ତେଣୁ ବୃନ୍ଦାବନରେ ଯେଉଁ ଭଗବାନଙ୍କ ରାଣୀମାନେ ଅଛନ୍ତି, ତାଙ୍କ ଭିତରୁ ଜଣେ ରାଣୀ ଯିଏକି କାଳିନୀ, ସେ ବହୁତ ଆନନ୍ଦରେ ଥିଲେ। ଭଗବାନ ନଥିଲେ ମଧ୍ୟ ଭଗବାନ ବିରହରେ ମଧ୍ୟ ସେ ଆନନ୍ଦରେ ଥିଲେ। ତେଣୁ ଅନ୍ୟ ସବୁ ରାଣୀମାନେ ସେ କାଳିନୀ ରାଣୀକୁ କହିଲେ ଯେ ଆପଣ କେମିତି ଏତେ ଆନନ୍ଦରେ ରହୁଛନ୍ତି, ଆମେ ତ ଭଗବାନ ବିରହରେ ବହୁତ ଦୁଃଖରେ ରହୁଛୁ। ନା ମୁଁ ଭଗବାନଙ୍କ ବିରହ ଅନୁଭବ କରୁନାହିଁ, କିଭଳି ନା ମୁଁ ଭାଗବତଙ୍କୁ ଜାଣିଛି, ଭାଗବତଙ୍କୁ ଭଗବାନ ଭିତରେ କୌଣସି ତଫାତ ନାହିଁ। ତେଣୁ ସେମାନେ କହିଲେ ଯେ ଆମକୁ ମଧ୍ୟ ଭାଗବତ କୁହ। ତେଣୁ ସେମାନେ ଯାଇକରି ସେଠି ପ୍ରାୟ ସବୁ ମହାମନ୍ତ୍ର କୀର୍ତ୍ତନ କରିଥିଲେ। ବୃନ୍ଦାବନରେ ମହାମନ୍ତ୍ର କୀର୍ତ୍ତନ କରିବାରୁ ସେଠି ଆସିଥିଲେ ଉଦ୍ଧବ, ବର୍ତ୍ତମାନ ସେଠୁ ଶରୀର ଧାରଣ କରି ଆସିଲେ ଏବଂ ସିଏ ଏଇ ରାଣୀମାନଙ୍କୁ, ଭଗବାନଙ୍କର ଯେଉଁ ରାଣୀମାନେ ଅଛନ୍ତି ମହିଷୀମାନଙ୍କୁ, ଏଇ ଭାଗବତଙ୍କୁ କହିଛନ୍ତି। ଏବଂ ସେହି ସମୟରେ ସେ ପରିହିତି ମାଆଙ୍କୁ କହିଥିଲେ ତୁମେ ସୁରକ୍ଷା ପ୍ରଦାନ କର ଏବଂ ସେ ଏ ଭାଗବତଙ୍କୁ କହିଥିଲେ ଏଜୁକେଶନରେ ବୃନ୍ଦାବନରେ ଏ ଭାଗବତଙ୍କୁ ଉଦ୍ଧବ ରାଣୀମାନଙ୍କୁ କହିଛନ୍ତି। ତେଣୁ ସେ ରହିଛି ଉଦ୍ଧବ କିଆରି
ଆମେ
ତ
ଯାଇଛୁ ଆପଣ ଯେଉଁ କହିଲେ ଉଦ୍ଧବ କିଆରି ସେ ନନ୍ଦଗାଁ ପାଖରେ ପଡ଼ିବ ଉଦ୍ଧବ କିଆରି ଆଉ ଯେତେବେଳେ ଗୋବର୍ଦ୍ଧନ ପରିକ୍ରମା କରା ଉଦ୍ଧବ କୁଣ୍ଡ ଅଛି ସେଠୁ ମୂଳ ମାନେ ଲୁମଣତା ଭିତରୁ ତାଙ୍କୁ ଆହ୍ୱାନ କରାଯାଇଥିଲା ବାହାରିଥିଲେ
ପ୍ରାର୍ଥନା କରିଥିଲେ ଯେତେବେଳେ ଭଗବାନ ମଧ୍ୟରେ ପଠେଇଥିଲେ ଲୋକମାନଙ୍କୁ ସନ୍ଦେହ ଦେବା ପାଇଁ ସେତେବେଳେ ପ୍ରାର୍ଥନା କରିଥିଲେ ଆଶା ନବୋ ବୁଦ୍ଧିମାନଙ୍କୁ କ୍ଷଣ ଦେଖି ଯେତେବେଳେ ଭାବୁଥିଲେ ବହୁତ ଜାଣିକରି କିନ୍ତୁ ପ୍ରକୃତରେ ଜାଣିଲେ ପ୍ରକୃତରେ କିଛି ନୁହଁ, ବୁଦ୍ଧିମାନଙ୍କର ପ୍ରେମ ରହିକି ତାଙ୍କ ଚରଣରେ ପ୍ରାର୍ଥନା କରୁଛନ୍ତି। ତେଣୁ ସେ ଯେଉଁ ଭଗବାନ ପ୍ରାର୍ଥନା କରିଥିଲେ ଏ ବୃନ୍ଦାବନରେ ଗୋଟେ ପୂର୍ଣ୍ଣତା ହିଁ ରହିବା ପାଇଁ, ତେଣୁ ଭଗବାନ ତାଙ୍କ ପ୍ରାର୍ଥନା ପୂରଣ କରି ସେଠି ରଖିଛନ୍ତି ପୂର୍ଣ୍ଣତା ହିଁ ରହିଛନ୍ତି।
ଯାତ୍ରା ଆମର ସବୁ